राम श्री जगन्नाथ बलदेव सुभद्रा महारानी की श्री राधा कृष्णचंद्र श्री लक्ष्मी सिंहदेव श्री श्री सीधराम लक्ष्मण हनुमान शुभपाद पद्मण त्रिविधन करी श्रील गुरुदेव श्री श्रीमद्भक्ति शिवदानंदर स्वामी गुरु महाराज पाद पद्मण त्रिविधन करी ईस्कन प्रतिष्ठित आचार्य श्री श्रीमदेश भक्ति विधान स्वयं श्री प्रभुपाद महाराज पाद पद्मण त्रिविधन करी समस्त साधु गुरु वैष्णव तथा उपस्थ वैष्णव स्वामीवृंदमर्पण त्रिवेदन करी एजाम श्रीमद्भागवत दर्शन स्कंद 14 अध्याय अंतिम कथा कहवा 14 अध्याय 61 श्लोक अच्छा आम गत काली 58 श्लोकटी कही 58 श्लोकटी सुखदेव गोस्वामी कही अध्याय को अध्याय को संक्षेप में कहीदे अध्याय जहाँ सब ये श्लोक रही आम एत दिन धरी शुणिले ये गोटे श्लोक से संक्षेप में कहीदे श्रीधर स्वामी यहाँ कही गत काली कहीटा आउ थे कह श्लोकटी बहुत बहुत गुरुत्वपूर्ण श्लोक समाश्रिता पद पल्लव प्लवम महत्पदं पुण्यजसो मुरारे भवाम्बुधिर्वत्स पदं परं पदं 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 जाद्विपदान तेषां तेणु भगवान पाद पद्म जो मैंने आश्रय नहीं समाश्रिता पूर्ण भाव आश्रय कर दुखरे सुखरे जहाँ भी हो आम जो कहले दुखावसानी तुदमेव सुखावसानी आम बिल्लमंगल ठाकुर कहले गोविंद दामोदर माधव गोविंद दामोदर स्तोत्र कहले सुखावसानी तुदमेव सारम आम जीवन सुख आसो दुख आसो विपद आसो संपद आसो हस आसो कांद आसो यही भाव सब विपरीत जिन जगत कौन द्वंद्वमय जगत तेणु ये सब आसो किंतु सुख थी सुख सरगला सुखावसान तुदेव सार सुख सरगला यही सार जिनस त्रिदमेव भगवान नाम सुखावसान तु इदमेव सार सुखावसान सरगल किसी असुविधा नहीं सार जिनटा आम पाखे तो अच्छे कौन सुख सरगले कांजा दरकार नहीं भगवान शरण में रही आश्रय सुखावसान तुदमे दुखावसान दुख सरगला सुख आसगला सुख सरगल दुख आस भौतिक जगत यह सृष्टि सुख दुख ढेव चलती विदुर कहले कथा भागवत आरंभ कथा कहले विदुर कह कहले मैत्र तृतीय स्कंद को पंचम अध्याय एक कथा रही सारा पृथ्वी रे जिते अच्छा लोक समस्ते चाहूँ कि सुख पाइबे सुख रे किए चाहूना दुख रही सुखाए कर्माणी करोति लोके समस्त लोक देखा समस्त चाहूँ कमी कौन कले प्राण प्रोजेक्ट चलती रातर शोला बेले से सका उठिले से सब चलती किमी कौन कर सुख रहा किए चाहूना के भूल जो मूर्ख व्यक्ति हेले सी चाहूना मुझे दुख रही प्लां करी जिते मूर्ख व्यक्ति हो सी कि भावी मुझे प्लां करी सुख रही सुखा सीटा कह सुखा कर्माणी करोति लोके समस्ते सुखपाय चेष्टा करसन कर्माणी करोति न दे सुखं बा अन्य उपारणं बा तेमान सुख पाई नहीं बा अन्य जो दुख इत्यादि निवृत्ति पाई नहीं बिंदे तो भूय तथा दुखम किंतु अधिक रु अधिक दुख मिले जगत्र युक्तम भगवान बधे न तेनाली युक्त हवा सहीटा आम को कहतु बधे न आम मान को आम मान कह विद्रोह आम मान को लेकिन कौन गवर्नमेंट प्रभु पाद सेवा प्रभु समस्त माताजी समस्त केमी आम युक्त हवा सुख पाइबा न शब्द व्यवहार करा जाए न कहे जी आस भागवत श्रवण कर सीटा भी शुणी न कहे मतलब कह जाए प्रश्न कर प्रश्न उत्तर मिल सारी मैत्र मन से प्रश्न उत्तर दे तेणु ये जो रही ये कहले बिल्लमंगल ठाकुर कहले सुखावसानी तुदमेव सारम ସୁଖ ଥିଲା, ଯୁବକ ଅବସ୍ଥା ଥିଲା, ଚାଲିଗଲା, କିଛି ଅସୁବିଧା ନାହିଁ। ବୃଦ୍ଧ ଆସିଲେ ବୃଦ୍ଧ କାଳ ଆସିଲେ କ'ଣ ଅଛି, କିଛି ଅସୁବିଧା ନାହିଁ। ଭଗବାନଙ୍କ ସାର ଦୃଷ୍ଟାନ୍ତ ତାଙ୍କ ରହିଛି, ସୁଖାବ ସାନି ତୁ ଇଦମ ଏବ ସାରମ। ଇଦମ କହିଲେ କ'ଣ, ଦୁଃଖାବ ସାନି ତୁ ଇଦମ ଏବ ସାରମ। ଦୁଃଖ ସରିଗଲା, ଦୁଃଖ ଥିଲା, ବିଭିନ୍ନ ପ୍ରକାର ଦୁଃଖ, ସମସ୍ତଙ୍କର ଦୁଃଖ ରହିଛି, ସେଟା କହିବା ଦରକାର ନାହିଁ। ଦୁଃଖ ସରିଗଲା, ସୁଖ ଆସିଗଲା। ତେଣୁ ଦୁଃଖ ସରିଗଲେ ଯେ ଆମେ ଭୁଲିଯିବା ତା ନୁହେଁ, ସାର ଏଇଟା ତୁ ଇଦମ ଏବ ସାରମ। ଏମିତିକି ଦେହାବ ସାନି, ଏମିତି ସମୟ ଆସିବ ସମସ୍ତଙ୍କର, ଏମିତି କେହି ନାହାନ୍ତି ତାର ଦେହ ଅବସାନ ହେବ ନାହିଁ। ସମସ୍ତଙ୍କର ଦେହ ସରିବ, ଚାଲିଯିବ ଦେହ, ଆଉ ଦେହାବ ସାନି ତୁ ଇଦମ ଏବ ସାରମ। ଦେହ ଯେତେବେଳେ ଅବସାନ ହେବ, ତେଣୁ ମଧ୍ୟ ଏଇ ଜିନିଷଟା ସାର କ'ଣ, ଏ ଆଦିକୃଷ୍ଣ ଗୋବିନ୍ଦ ଦାମ ଦର ମାଧବେ ଗୋବିନ୍ଦ ଦାମ ଦର ମାଧବେ ସେଇ ଭଗବାନ ଗୋବିନ୍ଦ ଦାମ ଦର ମାଧବ। ଏଇଭଳି ଭାବରେ ବିଲମଙ୍ଗଳ ଠାକୁର ବହୁତ ସୁନ୍ଦର ଭାବରେ ସ୍ତୋତ୍ର ରଚନା କରିଛନ୍ତି। ଯେଉଁମାନେ ଏଇଭଳି ଭାବରେ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି, ସମାସ୍ମିତା ଯେ ପଦପଲ୍ଲବ ପ୍ରଭମ, ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇଗଲେ ସବୁ ଦୁଃଖରୁ ନିବୃତ୍ତି ହୋଇଗଲା। ଯେଉଁ ଦୁଃଖ ଆସିଲେ ମଧ୍ୟ କିଛି ଅସୁବିଧା ନାହିଁ, ଭଗବାନ ରହିଛନ୍ତି ଶରଣ, ଭଗବାନଙ୍କ ଶରୀରରେ ଶରଣରେ ଆମେ ଅଛେ, ଆଉ ଅସୁବିଧା କ'ଣ ଅଛି। ଏ କଥା କହିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଇଟା ବହୁତ ଆନନ୍ଦରେ କହୁଛନ୍ତି ଶ୍ଳୋକଟି, ଯେ 60,000 ମନରେ ସେ ଶ୍ରବଣ କରୁଛନ୍ତି, ଏବଂ ପରୀକ୍ଷିତ ମହାରାଜ ମଧ୍ୟ ବହୁତ ଆନନ୍ଦରେ ଶ୍ରବଣ କରୁଛନ୍ତି, ଏବଂ ଏହି ଶ୍ଳୋକଟିକୁ ପୁଣି କହୁଛନ୍ତି ନୈମିଷାରଣ୍ୟରେ 200 ବର୍ଷ ପରେ ସୁଖ ଗୋସ୍ୱାମୀ କହୁଛନ୍ତି। 88,000 ଋଷି ଶୁଣୁଛନ୍ତି ଆନନ୍ଦରେ ଏ ଶ୍ଳୋକଟି, ଏତେ ଗୁରୁତ୍ୱପୂର୍ଣ୍ଣ। ପ୍ରଭୁପାଦ ମହାରାଜ ଅଧିକାଂଶ ତାଙ୍କର ପ୍ରବଚନରେ ଏହି ଶ୍ଳୋକଟି କହିବେ, ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଇ ଶ୍ଳୋକଟିକୁ ଆମେ ମଧ୍ୟ କହୁଛେ, ଆମକୁ ଭାଗ୍ୟ, ଆମେ ଯଦି ଏଇଟା ନ କହିଥାନ୍ତେ ଆଜି ଏସବୁ ଆଲୋଚନା ହେଇନଥାନ୍ତା, ଆଉ ଆମକୁ ଏଇ ସୌଭାଗ୍ୟ ମିଳିଥାନ୍ତା ଏ ଶ୍ଳୋକକୁ ଆଲୋଚନା କରିବା ପାଇଁ। ଆମେ ଚିନ୍ତା କରୁଥାନ୍ତେ କେମିତି ଶରୀର ରୋଗ ଭଲ ହେବ, କେମିତି କ'ଣ ହେବ, କେମିତି କ'ଣ ହେବ, ଏଇଭଳି ଭାବରେ ଚିନ୍ତା ଚାଲିଥାନ୍ତା, ଆଡ଼ୁସାଡ଼ୁ କରି ଚିନ୍ତା ଚାଲିଥାନ୍ତା। ଭଗବାନଙ୍କର କଥା ନ ଶୁଣିଲେ ଗ୍ରାମ୍ୟ କଥା ଚାଲିବ, ଗ୍ରାମ୍ୟ କଥାକୁ ଯଦି ବାହାର କରିବାକୁ ଚାହିଁବ ତାହେଲେ ଭଗବାନ କଥା ଶୁଣିବ। ଏଭଳି କାଲିର ଖବର ଆପଣ ଜାଣିଛନ୍ତି ପ୍ରଭୁ, କାଲି ଗୋଟେ ବେଳା ଏମିତି ଥିଲା 10:45 ରାତି 12 ପର୍ଯ୍ୟନ୍ତ ଥିଲା, ଗୋଟେ ମହେନ୍ଦ୍ର ବେଳା। 500 ବର୍ଷ ପରେ ସେ ବେଳାଟା ଆସିଥିଲା, କାଲି ଭଗବାନ ରାମଚନ୍ଦ୍ରଙ୍କ ଆବିର୍ଭାବ ସମୟରେ ସେ ବେଳାଟି ଥିଲା। ସବୁ ଗ୍ରହମାନେ ତାଙ୍କର ମୂଳ ସ୍ଥାନରେ ଥିଲେ, ତେଣୁ ବହୁତ ତାର ଥିଲା, ବହୁତ ତାର ଗୁରୁତ୍ୱ, ମାନେ ବହୁତ ଆମ ପାଇଁ ବହୁତ ସାହାଯ୍ୟ କରିବେ ସେମାନେ। ସରିଗଲାଟି ସେଇଟା ମୁଁ ଲେଖିଦେଇକି ସମସ୍ତଙ୍କୁ ପଠେଇ ଦେଇଥିଲି। 10:45 କାଲି ଥିଲା, 10:45 ରାତି 12 ଏଇଭଳି ବେଳା ଥିଲା, 500 ବର୍ଷ ପରେ ଆସିଥିଲା ଏଇଟା। ମୁଁ ଜାଣିଲି ସକାଳେ, ମୁଁ ପଠେଇଦେଲି ହ୍ୱାଟ୍ସଆପ୍ରେ ସମସ୍ତଙ୍କୁ। ଆଉ ସେ ଭଗବାନ ଚାହିଁନାହାନ୍ତି କହିବା ପାଇଁ, ତେଣୁ ମୁଁ କହିପାରିନଥିଲି, ଏବେ କହିଲି। ଏଇଭଳି ବେଳା ଥିଲା, 500 ବର୍ଷ ପରେ ସେ ସୁଯୋଗ ଆମେ ଗାଡ଼ିଥିଲୁ। ଆମେ କ'ଣ ଏତିକି ବର୍ଷ ବଞ୍ଚିବା, 100 ଲୋକ ଖୁବ କ୍ୱଚିତ, 100 ଯେମିତି କ୍ରିକେଟ୍ ଖେଳୁଛନ୍ତି, 100 100 ସେଞ୍ଚୁରି ବାଡ଼େଇଦେଲେ, ମାନେ କାହିଁରେ କ'ଣ ତାଙ୍କ ପ୍ରଶଂସା। ସେଇଭଳି ଭାବରେ ମନୁଷ୍ୟ ଜନ୍ମ, ମନୁଷ୍ୟ ଜନ୍ମର ଯେଉଁ ରହିଛି ଅବଧି 100 ବର୍ଷ, କଳିକାଳ ପାଇଁ ରଖାହେଇଛି 100 ବର୍ଷ, କିନ୍ତୁ ଆସ୍ତେ ଆସ୍ତେ କମିକରି ବର୍ଣ୍ଣନା କରାଯାଇଛି, ଯେତେବେଳେ 50 ବର୍ଷ ହୋଇଯିବ ସେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହୋଇଯିବ। ତଥାପି କେତେ ଜଣ ଅଛନ୍ତି ଲୋକ ଭଳି, 88 ବର୍ଷ ହୋଇଗଲାଣି ସେ। ତେଣୁ ଏଇଭଳି ଭାବରେ ବୟସ କମିକମିକା ଯାଉଛି, ଦିନେ ଦିନେ ଆମେ ଶରୀର ତ୍ୟାଗ କରିବା, କିନ୍ତୁ ଏ ଶରୀର ତ୍ୟାଗ କଲା ପୂର୍ବରୁ ଯଦି ଆମେ ଭଗବାନଙ୍କ ଶରଣରେ ଯାଇ ଚାଲିଯାଇଥିବା, ତାହେଲେ ଆଉ କିଛି ଅସୁବିଧା ନାହିଁ। ତେଣୁ ଏକଥାରେ ଏଇ ଶ୍ଲୋକଟି କହେ ସମାସୁତା ଯେ ପଦପଲ୍ଲବ ପ୍ଲବମ, ଭଗବାନଙ୍କ ପାଦ ପଦ୍ମ ଗୋଟେ ନୌକା ଭଳି, ନୌକାରେ ଆଶ୍ରୟ ନେଇଗଲେ ନୌକା ମଧ୍ୟ ଯେଉଁ ରହିଛି, ଆମର ଯେଉଁ ଭୌତିକ ଜଗତ ଦେଖିବା ଗୋଟେ ଟାଇଟାନ୍ ବୋଲି ଗୋଟେ ଥିଲା, ଗୋଟେ ତିଆରି ହେଇଥିଲା ଜାହାଜ, ଆପଣ ଜାଣିଛନ୍ତି ସେଇଟା ଗଭର୍ଣ୍ଣମେଣ୍ଟରୁ ଟାଇଟାନ୍ ବୋଲି ଗୋଟେ ଜାହାଜ ହେଇଥିଲା, ଜାଣିଛନ୍ତି ଆମେରିକାରେ ନା କେଉଁଠି
ସେଇଟା
ସେ ଜାହାଜରେ ଯାତ୍ରା ବି କ'ଣ କରିବ, ସେ ଆରମ୍ଭରୁ ବୁଡ଼ିଗଲା। ବହୁତ ତାର ପ୍ରଚାର ହେଲା ଏଭଳି ଜାହାଜ ହେଇଛି, ଏଭଳି ଜାହାଜ ହେଇଛି, ଏଭଳି ଜାହାଜ ହେଇଛି, ସବୁ କିଛି ଅସୁବିଧା ହେବ ନାହିଁ, ସମୁଦ୍ରରେ ଆରାମରେ ରହିବ, ଏଇଭଳି ଭାବରେ ହେଇଥିଲା ବହୁତ ବର୍ଷ ତଳର କଥା। ବହୁତ ଆମେରିକାରେ ଯେତେ ସବୁ ଧନୀ ବ୍ୟକ୍ତି ଥିଲେ ସବୁ ଟିକେଟ୍ କିଣିଲେ ବୁଲିବା ପାଇଁ, ସମୁଦ୍ରରେ ବୁଲିବେ। ହଇ ଦେଖ ଆମର ଆଦିବାସୀ ସବୁ ଶୁଣୁଛନ୍ତି ଗୋଟି ଗୋଟି କରି, ଟିଭି ଫିଲ୍ମ ହେଇଥିଲା ତା ଉପରେ। କିନ୍ତୁ ଆରମ୍ଭ ଦିନ ହିଁ ପଡ଼ିଗଲା ସେଇଟା, ଏତେ ଲୋକ ସବୁ ମୃତ୍ୟୁବରଣ କଲେ। ରହିଛି ନା ତାର ସେ ବ୍ୟବସ୍ଥା ସବୁ ରହିଛି, ଭଗବାନ ପାଦପଦ୍ମର ଆଶ୍ରୟ ନେଇଥିଲା ରହିଲା, ଯିଏ ଭଗବାନ ପାଦପଦ୍ମର ଆଶ୍ରୟ ନ ନେଇକିରି ଟାଇଟାନର ଆଶ୍ରୟ ନେବ ସେ କ'ଣ ବଞ୍ଚିପାରିବ? ଭଗବାନ ପାଦ ପଦ୍ମ ଏଭଳି ନୌକା, ମୁଁ କହିବାର ଉଦ୍ଦେଶ୍ୟ ଥିଲା ସେଇଟା, ଟାଇଟାନରେ ସବୁ ଲୋକ ମୃତ୍ୟୁବରଣ କଲେ, ଜଣେ ଦେଖି ରହିଯାଇଥିବ ଅଲଗା କଥା, ଆଦିକୃଷ୍ଣ ପ୍ରଭୁ ଜାଣିଛନ୍ତି ସେଇଟା, ମୁଁ ଜାଣିନି। କିନ୍ତୁ ଏ ଯେଉଁ ରହିଛି ଭଗବାନଙ୍କ ପାଦ ପଦ୍ମକୁ ନୌକା ଏଭଳି, ସେଥିରେ ଆଉ କୌଣସି ବିପଦ ନାହିଁ, ଆନନ୍ଦରେ ଜଣେ ରହିବ, ଏଇ କଥାଟି କୁହାଯାଇଥିଲା। କାରଣ ଗତକାଲି କହିଥିଲା ସମାସୁଦ୍ଧା ଯେ ପାଦ ପଲ୍ଲବ ପ୍ରଭମ, ପଦପଲ୍ଲବ ପ୍ରଭମ, ଭଗବାନ ପାଦ ପଦ୍ମ ଗୋଟେ ନୌକା ଭଳି, ଏଭଳି ନୌକା ସେ କେବେ ଡୁବିବ ନାହିଁ, ଏବଂ କ'ଣ ମହତ୍ ପଦମ ପୁଣ୍ୟଦେଶର ଆରେ, ଯେତେ ମହତ୍ ବ୍ୟକ୍ତିମାନେ ଅଛନ୍ତି, ପ୍ରଭୁପାଦ ମହାରାଜ, ଗୁରୁଦେବ ଇତ୍ୟାଦି ଯେତେ ସବୁ ମହତ୍ ବ୍ୟକ୍ତି ଅଛନ୍ତି, ସମସ୍ତେ ତାଙ୍କର ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି, ସେଇ ପାଦ ପଦ୍ମରେ ସେମାନେ ସବୁ ରହିଛନ୍ତି, ଆଶ୍ରୟ ନେଇଛି ମହତ୍ ପଦମ ପୁଣ୍ୟଦେଶ ମୁରାରେ, ସବୁ ଯଶ ରହିଛି ସେ ଭଗବାନ ମୁରାରୀ ଶବ୍ଦ ମୁଁ କାଟି କହିଥିଲି, ମୁରାରୀ ମୁରଟୁ ଭଗବାନ ଅତ୍ୟାଗ କରିଥିଲେ, ମୁରାରୀ ସେଥିପାଇଁ ତାଙ୍କ ନାମ ହେଉଛି ମୁରାରୀ। ମୁରାରୀ କହିଲେ ମୁଁ ଦେଖିଥିଲି ଜଣେ ଇଏ ପୁରୀ ଜଗନ୍ନାଥ ମନ୍ଦିର, ମୁଁ ତ ପୁରୀରେ 20 ବର୍ଷ ପାଖାପାଖି ରହିଲି, ଆମର ଅଫିସ୍ ଥିଲା ସେଇଠି, 20 ବର୍ଷ କାଳ ରହିଲି ମୁଁ ମନ୍ଦିର, ଅଧିକାଂଶ ସମୟରେ ଯାଏ, ଜଗନ୍ନାଥ ମନ୍ଦିର କୃପା ଆମକୁ ଥିଲା, ଆମର ଜନ୍ମ ଦେଇଥିଲେ ଜଗନ୍ନାଥଙ୍କ ଧାମରେ, ଏବଂ ତାଙ୍କର ସେବାରେ ନିଯୁକ୍ତ କରିଥିଲେ, କର୍ମ ମଧ୍ୟ ସେଇଭଳି ଜନ୍ମ କର୍ମ ଚେ, ତେଣୁ ଅଫିସରେ ଥିଲା ଭଳିଆ ଯାହା ହଉ ମନ୍ଦିରରେ ଦେଖୁ ଜଣେ ବ୍ୟକ୍ତି ଜଣେ ଆସନ୍ତି, ଏଭଳି ସବୁ କିଛି କହନ୍ତି ନାହିଁ, ଜୟ ମଧୁସୂଦନ ଶ୍ରୀ ମଧୁସୂଦନ କହିକିରି ସେ ଖାଲି ଥରୁଥିବେ, ଜୋରରେ କୀର୍ତ୍ତନ କରୁଥିବେ, ଖାଲି ଏତିକି କହୁଛି, ଜୟ ମଧୁସୂଦନ ଶ୍ରୀ ମଧୁସୂଦନ କହିକିରି ସେ ଖାଲି ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଆସୁଥିବ। ଭଗବାନ ନାମ, ନାମରେ କେତେ ଶକ୍ତି ରହିଛି, ବହୁତ ଜୋରରେ ସେ କହୁଥିବେ, ଗୀତ ବୋଲୁଥିବେ, ଜୟ ମଧୁ କିଛି ନାହିଁ, ଖାଲି ଏତିକି ଜୟ ମଧୁସୂଦନ ଶ୍ରୀ ମଧୁସୂଦନ। ଭଗବତ ଗୀତା ଆରମ୍ଭରେ ଇଏ ଶ୍ଲୋକଟି କହିଲେ ମଧୁସୂଦନ ବୋଲି କହିଥିଲେ, ଆମର ସଞ୍ଜୟ କହିଥିଲେ, ଯେତେବେଳେ ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ଅର୍ଜୁନ ବିଷାଦ ଯୋଗ ଶୁଣିକିରି ସଞ୍ଜୟ କହୁଛନ୍ତି, ଧୃତରାଷ୍ଟ୍ର ଶୁଣିକିରି ବହୁତ ଆନନ୍ଦିତ ହେଇଯାଉଛନ୍ତି, ବଢ଼ିଆ ହେଲା ବଢ଼ିଆ ହେଲା, ଅର୍ଜୁନ ଯୁଦ୍ଧ ନ କଲେ ଭଲ ହୁଅନ୍ତା, ଆମ ପୁତ୍ରମାନେ ଆନନ୍ଦରେ ଇଏ କରନ୍ତେ, ତପ କାର୍ଯ୍ୟ କରନ୍ତେ, ଏଇଭଳି ଭାବରେ ମନ ଖୁସି ତାଙ୍କର ଧୃତରାଷ୍ଟ୍ରଙ୍କର। ତେଣୁ ଏଇଟାକୁ ଜାଣିପାରିଲେ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହେଇଛନ୍ତି ସଞ୍ଜୟ, କ'ଣ ଛୋଟିଆ ଲୋକ, ସିଏ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହେଇଛନ୍ତି, କାରଣ ସିଏ କହିଲେ ଉବାଚ ମଧୁସୂଦନ, ମଧୁସୂଦନ କହିଲେ, ମଧୁସୂଦନ କହିବାର ଉଦ୍ଦେଶ୍ୟ ଯେ ମଧୁକୁ ଯିଏ ହତ୍ୟା କରିଥିଲେ, ମଧୁ ଦୈତ୍ୟ, ମଧୁ ଏବଂ କୈଟବ ଏଇ ଦୁଇ ଜଣ ଇଏ ହେଉଛନ୍ତି ଆଦି ଦୈତ୍ୟ, ଆଦିକୃଷ୍ଣ ତାଙ୍କୁ ହତ୍ୟା କରିଥିଲେ ମଧୁ ଦୈତ୍ୟଙ୍କୁ, ମଧୁ ଏବଂ କୈଟବ ତେଣୁ ଏଇ ମଧୁସୂଦନ ମଧୁସୂଦନ ନାମ ଦେଇକି ଆମେ ଏଇଭଳି ଭାବରେ ଆମ ହୃଦୟ ଭିତରେ ଯେତେ ସବୁ ଅସୁର ସବୁ ରହିଛନ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାତୃଯ୍ୟ ଇତ୍ୟାଦି, ଏମାନଙ୍କୁ ସବୁ ସେ ହତ୍ୟା କରିବେ। ଏଇଟା କହିବା ସଞ୍ଜୟ କହିବାର ଉଦ୍ଦେଶ୍ୟ ଥିଲା। ଧୃତରାଷ୍ଟ୍ର ଯେଉଁ ଆନନ୍ଦିତ ହେଉଥିଲେ, ବଢ଼ିଆ ହେଲା, ଅର୍ଜୁନ ଯୁଦ୍ଧ ନକଲେ ଭଲ ହୁଅନ୍ତା, ଏଇଭଳି ଭାବରେ ମନରେ ଭାବୁଥିଲେ। ତେଣୁ ଏଇଠି ସଞ୍ଜୟ କହିଲେ, ଉବାତ ମଧୁସୂଦନ, ମଧୁବୁଦ୍ଧି ଆଉ ଦୈତ୍ୟକୁ ହତ୍ୟା କରିଥିଲେ ସେହି ବର୍ତ୍ତମାନ ଅର୍ଜୁନଙ୍କ ମନରେ ଯେଉଁ ବିଷାଦ ରହିଛି ସେଇଟାକୁ ନଷ୍ଟ କରିଦେବେ ମଧୁସୂଦନ ସିଏ। ତେଣୁ ଏଇଭଳି ଭାବରେ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଲେ ଆଉ କିଛି ଚିନ୍ତା ନାହିଁ, ଚିନ୍ତା ଦୂର ଗେଲ। ଏ ଗୋଟେ ଗୀତ ଅଛି, ଭକ୍ତିମନ ଠାକୁର ରଚନା କରିଛନ୍ତି, ଭଗବାନ ଆମେ ଯେହେତୁ ଭଗବାନ ଶରଣ ନେଇନେ ଆଶ୍ରୟ ନେଇନେ, ଆମେ ସବୁବେଳେ ଚିନ୍ତା କରୁଛେ ମୋର ଏମିତି ରୋଗ ହେଲା, ଏମିତି ହେଲା, ଏମିତି ଔଷଧ ଖାଇବା, ସେମିତି ଖାଇବା, ଇଏ କରିବା, ସେ କରିବା, ହଜାର ଚିନ୍ତା। କିନ୍ତୁ ଭଗବାନ ପାଦ ପଦ୍ମରେ ଯେଉଁମାନେ ପୂର୍ଣ୍ଣ ଭାବରେ ସମାସ୍ତା ପୂର୍ଣ୍ଣ ଭାବରେ ଯେଉଁମାନେ ଶରଣରେ ଚାଲିଯାଇଛନ୍ତି, ତାଙ୍କର ଆଉ କୌଣସି ଚିନ୍ତା ନାହିଁ। ଭଗବାନ ଯାହା କରିବେ, ମାରିଲେ ମାରିଲେ ରଖି ରଖିବେ, ଏଇଭଳି ଭାବରେ ଏଭଳି ଷଡ଼ାଙ୍ଗ ଶରଣାଗତି ତାହାର ହେଇଛି ସେଇଠୁ ଷଡ଼ାଙ୍ଗ ଶରଣାଗତି। ଷଡ଼ାଙ୍ଗ ଶରଣାଗତି ହେଇଛି ଯାହାର, ତାପରେ ନନ୍ଦକୁମାର ତାହାର ପ୍ରାର୍ଥନା ଶୁଣେ ଶ୍ରୀ ନନ୍ଦକୁମାର, ନନ୍ଦକୁମାର ଷଡ଼ାଙ୍ଗ ଶରଣାଗତି ରହିଛନ୍ତି। ଆଜି ପ୍ରଭୁପାଦଙ୍କ ବାଣୀ ଥିଲା ସେଇଟା, ପ୍ରଭୁପାଦଙ୍କ ବାଣୀ ଶୁଣିଦେଲେ ଜୀବନରେ ଆମେ ପାଇଯିବା ସବୁ କ'ଣ ପ୍ରେରଣା ପାଇବା, ଉତ୍ସାହ ପାଇବା ପ୍ରଭୁପାଦ ବାଣୀ ତାହେଲେ ଥିଲା ଯେ ଯେତେ ସିନ୍ସିୟର ଭଗବାନ ସେବାରେ ଯେତେ ସିନ୍ସିୟର 430 କହିଲେ ମଙ୍ଗଳା ଆଳତି, ଆଉ ସେଥିରେ ଆଉ ସୁହା ସୁ ନାହିଁ କିଛି ନାହିଁ, କିନ୍ତୁ ଯେ ଯେତିକି ସିନ୍ସିୟର ସେତିକି ଭଗବାନ ତାଙ୍କ ପ୍ରତି ସିନ୍ସିୟର ମଧ୍ୟ, ଭଗବାନ ତାଙ୍କର ସବୁ ଆବଶ୍ୟକତା ପୂରଣ କରିବେ। ଭଗବାନ ସମସ୍ତ ହୃଦୟ ଭିତରେ ରହିଛନ୍ତି, ସେ ଦେଖୁଛନ୍ତି ଯେ କେତିକି ସିନ୍ସିୟର ମଙ୍ଗଳା ଚାକିରି କରୁଛି ନା ନାହିଁ, ମଙ୍ଗଳା ଠିକ୍ ସମୟରେ ଆଟେଣ୍ଡ କରୁଛି ନା ଡେଲି ଆଟେଣ୍ଡ କରୁଛି, ଏସବୁ ଭଳିଆ ଦେଖୁଛନ୍ତି ଭଗବାନ ହୃଦୟ ରହିଛନ୍ତି ସିଏ। ସେହିଭଳି ଭାବରେ ସେ କରିବେ, ତାଙ୍କୁ ସେହିଭଳି ଭାବରେ ସୁରକ୍ଷା ଦେବେ ଯେ ପୂର୍ଣ୍ଣ ଭାବରେ ଭଗବାନଙ୍କ ଶରଣରେ ଯାଇଛନ୍ତି, ଭଗବାନ ପୂର୍ଣ୍ଣ ଭାବରେ ଶରଣ ଦେଖିବେ, ସୁରକ୍ଷା ଦେବେ, ଏବଂ ତାଙ୍କର କୌଣସି ଚିନ୍ତା ରହିବ ନାହିଁ। ଯେ ପୂର୍ଣ୍ଣ ଭାବରେ ଶରଣରେ ଯାଇନାହାନ୍ତି ତାଙ୍କ ମଜାର ଚିନ୍ତା ରହିବ, ସବୁବେଳେ ଚିନ୍ତା ରହିଥିବ, ହରେ କୃଷ୍ଣ ଗପ କରୁଥିବେ ବି ଚିନ୍ତା ହେଉଥିବ, କେମିତି କ'ଣ କରିବା, ସବୁ ଏମିତି ହେଇଗଲା, ଏମିତି ହେଇଗଲା, ସେମିତି ହେଇଗଲା, କ'ଣ କରିବି, ଆଉ କିଛି ରକ୍ଷା କରିପାରିବେ ଭଗବାନ ଛଡ଼ା ହୋଇଛି, ଆଦିକୃଷ୍ଣଙ୍କ ଛଡ଼ା ହୋଇଛି ରକ୍ଷା କରିପାରିବେ? ଏକମାତ୍ର ରକ୍ଷା କରିଥା ହେଉଛି ଆଦିକୃଷ୍ଣ, ସେଇଟା କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି, 60,000 ଋଷିମାନଙ୍କୁ କହୁଛନ୍ତି, ସମାସୀତାରେ ପଦପଲ୍ଲବ ପ୍ଲବଂ ମହତ୍ ପଦଙ୍କ ସୋମରାରେ, ମହତ୍ ବ୍ୟକ୍ତିମାନେ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି, ତାଙ୍କର ଯାହା ସୁବିଧା ହେଉ ଅସୁବିଧା ହେଉ କିଛି ଚିନ୍ତା ନାହିଁ, ଭଗବାନ ଯାହା କରିବେ, ରଖିଲେ ରଖିଲେ ମାରିଲେ ମାରିବେ, ଭଗବାନଙ୍କ ଶରଣରେ ଯାଇଛେ ସେ ଯାହା କରିବେ। ଏହିଭଳି ଭାବରେ ଭଗବାନ ପ୍ରତି ତାଙ୍କର ବିଶ୍ୱାସ ରହିଛି, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣେ ଭକ୍ତି କହିଲେ ସର୍ବକର୍ମକୃତ ହଏ, ଚୈତନ୍ୟ ଚର୍ତ୍ତା ଆମକୁ କୁହାଗଲା, ଇଏ ହେଉଛି ଶ୍ରଦ୍ଧା, ସୁଦୃଢ଼ ବିଶ୍ୱାସ, ସୁଦୃଢ଼ ବିଶ୍ୱାସ ଭଗବାନଙ୍କ ଶରଣ ନେଇଛେ ମାନେ ଏ ବିଶ୍ୱାସ ଭଗବାନ ରକ୍ଷା କରିବେ। କିନ୍ତୁ କେତେଜଣ ଆମର ସେହିଭଳି ଭାବରେ ଶ୍ରଦ୍ଧା ବିଶ୍ୱାସ ହେଇଛି, କେତେଜଣଙ୍କର ଆମର, ଆମେ ଭକ୍ତି ମାର୍ଗରେ ଆସୁଛେ କିନ୍ତୁ କେତେଜଣଙ୍କର ହେଇଛି, ଯାହାର ହେଇଛି ତାହାର କେଉଁ ଚିନ୍ତା ଆସିବ ନାହିଁ, ଭଗବାନ ରକ୍ଷା କରିବେ, ଯେତେ ବିପଦ ଆସୁ କ'ଣ ହେବ, ଭଗବାନ ରକ୍ଷା କରିବେ। ସମାସୀତା ମହତ୍ ପଦମ, ମହତ୍ ବ୍ୟକ୍ତିମାନେ ସେ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି, ପୁଣ୍ୟ ଯଶ ମୁରାରେ, ସବୁ ପୁଣ୍ୟ ସେଠି ରହିଛି, ସବୁ ଯଶ ରହିଛି, ଯଶ ସବୁ କାହାର ବେଶୀ, ସବୁଠାରୁ ଶ୍ରେଷ୍ଠ ଯଶ କାହାର, ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ ରାୟ ରାମାନଙ୍କ ସହିତ କଥା ହେଉଥିଲେ, ସେଇ ଆଦିକୃଷ୍ଣ ଚୈତନ୍ୟ ମହାପ୍ରଭୁ ଉପରେ ଆସିଛନ୍ତି, ସେ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ ରାୟ ରାମାନଙ୍କୁ ପଚାରିଲେ ଯଶ ସବୁଠାରୁ କାହାର ଅଧିକା, ସେ କହିଲେ ଯିଏ ରାଧାକୃଷ୍ଣଙ୍କର ଭକ୍ତ ତାଙ୍କର ଯଶ ସବୁଠାରୁ ଶ୍ରେଷ୍ଠ, ଆଉ ଏଇ ଅମିତାଭ ବଚ୍ଚନଠୁ ଆରମ୍ଭ କରି ଯେତେ ବୈଜ୍ଞାନିକମାନେ ସବୁ ଅଛନ୍ତି, ଯେତେ ସବୁ ଯଶ ପ୍ରାପ୍ତ ହେଉଛନ୍ତି, ସେ ଯଶ ଅଳ୍ପକ୍ଷଣ ସ୍ଥାୟୀ, କିଛି ଦିନ ପାଇଁ ରହିବ, ତା'ପରେ ଚାଲିଯିବ। କିନ୍ତୁ ଭଗବାନଙ୍କ ଭକ୍ତଙ୍କର ଯଶ କାଳ କାଳ ପାଇଁ ରହିବ। ଜବ୍ ତକ୍ ସୂରଜ ଚାନ୍ଦ ରହେଗା, ଯେତେ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ରହିବେ, ଯେତେ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ରହିବେ, ସେତେଦିନ ପର୍ଯ୍ୟନ୍ତ ଭକ୍ତମାନଙ୍କର ଗୁଣଗାନ ଯଶ ରହିବ। ଅର୍ଜୁନ କଥା କେବେ କେତେଦିନ ପର୍ଯ୍ୟନ୍ତ କୁହାଯିବ ଭଗବତ ଗୀତା? ଯେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ରହିଥିବେ, ଯେତେଦିନ ପର୍ଯ୍ୟନ୍ତ ଚନ୍ଦ୍ର ରହିଥିବେ, ସେତେଦିନ ପର୍ଯ୍ୟନ୍ତ ଭଗବତ ଗୀତା ପାଠ କରାଯାଉଥିବ। ଭଗବତ ଗୀତା ଯେଉଁ ପାଠ କରୁଥିବେ, କେତେ ଆନନ୍ଦ ସେମାନେ ପ୍ରାପ୍ତ ନ ହେଉଥିବେ। ଆମେ ଭଗବତ ଗୀତାର 15 ଅଧ୍ୟାୟ ଆରମ୍ଭ କରିବା 18 ତାରିଖରୁ। ଇଏ ହେଉଛି ପୁରୁଷୋତ୍ତମ ମାସ। ଏଇ ଭଗବତ ଗୀତାରେ ଭଗବାନ ପୁରୁଷୋତ୍ତମ ବିଭାଗ ଦେଲେ। 12 ମାସ ଯେଉଁ ରହିଛି ଭଗବାନ ବିଷ୍ଣୁଙ୍କ ନାମ ଅନୁସାରେ ରହିଛି, କେଶବ, ନାରାୟଣ, ମାଧବ ଇତ୍ୟାଦି ରହିଛି। ଆଉ ଏଥିରେ 12 ମାସ ଭିତରେ ଭଗବାନଙ୍କର ପୁରୁଷୋତ୍ତମ ମାସର କିଛି ନାମ ନାହିଁ। ପୁରୁଷୋତ୍ତମ ମାସର ମହାତ୍ମ୍ୟ ରହିଛି ଏଇଟା। ଏଇଟା ମଳ ମାସ, ସାଧାରଣ ଲୋକମାନେ ଯାହା ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କ'ଣ ଦିନ, ସେଇଟା ସଞ୍ଜୟ ବ୍ୟକ୍ତିମାନଙ୍କ ପାଇଁ ରାତି। ଯାହା ସଞ୍ଜୟ ବ୍ୟକ୍ତିମାନଙ୍କ ପାଇଁ ଦିନ, ତାହା ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ରାତି। ସାଧାରଣ ବ୍ୟକ୍ତିମାନେ ସେମାନେ ଏ ଗୀତା ପିତା ଏଗୁଡ଼ା କ'ଣ, ଏ ବେକାର ଜିନିଷ, ତାର ମୂଲ୍ୟ ସେମାନେ ବୁଝିବେ ନାହିଁ। ସେମାନେ ଶେକ୍ସପିୟରଙ୍କର ପଢ଼ିବେ, ନୋଭେଲ ପଢ଼ିବେ, ଶେକ୍ସପିୟର ବା ଅନ୍ୟ ସବୁ ମାନେ ସେମାନେ ସବୁ ପ୍ରାଇଜ୍ ପାଇଛନ୍ତି, ସାହିତ୍ୟ ପୁରସ୍କାର ସବୁ ପ୍ରାପ୍ତ ହୋଇଛନ୍ତି, ତାଙ୍କର ସବୁ ପଢ଼ିବେ ନୋଭେଲ। ଏଭଳି ମାନେ ବୈଜ୍ଞାନିକମାନଙ୍କ ପାଠ ପଢ଼ିବେ, ବୈଜ୍ଞାନିକମାନେ ସବୁ ଲେଖା ଅଛି, ଏ ଭଗବତ ଗୀତା ଭାଗବତକୁ କେତେ ଜଣ ପଢ଼ିବେ? ତେଣୁ ଇଏ ଯେଉଁ ରହିଛନ୍ତି ପୁରୁଷୋତ୍ତମ ମାସ ମଳ ମାସ, 4 ବର୍ଷରେ ଥରେ ପଡ଼ୁଛି, 4 ବର୍ଷରେ ଥରେ ପଡ଼ୁଛି ମଳ, ଅଧିକ ମାସ ଏଇଟା ଚନ୍ଦ୍ର ମାସ ଅନୁସାରେ ଗଣନା ରହୁଛି। ସୂର୍ଯ୍ୟ ମାସରେ କିଛି ଗଣନା ନାହିଁ, ତାଙ୍କର ହେଉଛି 365 ଦିନ, 365 ଲିପ୍ ଇୟର୍, 4 ବର୍ଷରେ ଥରେ ତାଙ୍କର ମଧ୍ୟ ପଡ଼ୁଛି ଲିପ୍ ଇୟର୍। ଫେବୃଆରୀ ମାସଟା 28 ଦିନରୁ 29 ଦିନ ହେଉଛି। ତେଣୁ ଇଏ ଯେଉଁ ଚନ୍ଦ୍ର ମାସ ଗଣନାରେ, ଚନ୍ଦ୍ର ମାସର ତା'ର ଗତି ଅଲଗା। ଚନ୍ଦ୍ରମାସ ଗଣନାରେ ଆମର ଯେଉଁ ରହିଛି ବୈଶାଖ, ଜ୍ୟେଷ୍ଠ ମାସ, ଆଷାଢ଼ ଇତ୍ୟାଦି ଚନ୍ଦ୍ରମାସ ଗଣନାରେ ହେଉଛି। ତେଣୁ 4 ବର୍ଷରେ ଥରେ ଗୋଟେ ପଡ଼ୁଛି ମାସ, ଏକ୍ସଟ୍ରା ମାସ, ତାକୁ କୁହାଯାଏ ମଳ ମାସ ବୋଲି କୁହାଯାଏ। କାରଣ ସେ ମାସରେ କିଛି ଆମର ଭଲ କାର୍ଯ୍ୟ କରାଯାଇ ନାହିଁ, ତେଣୁ ସିଏ ମନ ଦୁଃଖ କଲେ। ମାସ ମଧ୍ୟ ମାସରେ ମଧ୍ୟ ରହିଛନ୍ତି, ଦେବତାମାନେ ରହିଛନ୍ତି, ସବୁ ଦେବତାମାନେ ରହିଛନ୍ତି ନା। ତେଣୁ ମାଳ ମାସର ମଳ ମାସର ଯେ ଦେବତା, ଭଗବାନ ପାଖରେ କାନ୍ଦିଲେ ବସିକରି, ପ୍ରଭୁ ମୋତେ ଏଇଭଳି ଭାବରେ ହୀନ କରାଯାଉଛି, କ'ଣ କରିବା, କ'ଣ ନାହିଁ। ଭଗବାନ କହିଲେ ମୁଁ ତୁମକୁ ଜ୍ୟେଷ୍ଠ କରିଦେବି, ଶ୍ରେଷ୍ଠ କରିଦେବି, ତୁମକୁ ଯେଉଁଟାକ ସବୁଠାରୁ ତୁଚ୍ଛ କରିଦେଉଥିଲି, ମୁଁ ତୁମକୁ ସବୁ ଶ୍ରେଷ୍ଠ କରିଦେବି। ପୁରୁଷୋତ୍ତମ ମାସ ତୁମ ନାମ ଦେଲେ, ପୁରୁଷୋତ୍ତମ ଭଗବତ ଗୀତା ଅଧ୍ୟାୟରେ 15 ଅଧ୍ୟାୟ ହେଉଛି ପୁରୁଷୋତ୍ତମ ବିଭାଗ ଯୋଗ। ତେଣୁ ଆମେ 18 ତାରିଖରୁ ସବୁଦିନ ଆମେ ରହିବା, ଭଗବତ ଗୀତା ଆଣିବା ବହି, ଆପଣମାନେ ବି ଜାଣି ଆଣିପାରିବେ, ସବୁଦିନ ପଢ଼ିବା। ସକାଳେ ଯେଉଁ ଭକ୍ତିର ସାହାନ୍ତ ପାଠ ହେଉଛି, ଆମେ ଭଗବତ ଗୀତା ପାଠ କରିବା 15 ଅଧ୍ୟାୟ ପୁରୁଷୋତ୍ତମ ବିଭାଗ ଯୋଗ। ଏ ଭଗବାନ ବିଷୟରେ କୁହାଯାଇଛି, ବେଦର ସାର କହିଗଲା, 3ଟି ଶ୍ଳୋକରେ ବେଦର ସାର କହିଦେଲେ। ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ପୁରାଣମାନଙ୍କରେ ସବୁ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି। ଏ ସବୁ ଲକ୍ଷ ଲକ୍ଷ ଶ୍ଳୋକକୁ 3ଟି ଶ୍ଳୋକରେ କହିଦେଲେ 15 ଅଧ୍ୟାୟରେ ପୁରୁଷୋତ୍ତମ ବିଭାଗ ଯୋଗ। ଏଭଳି ଭାବ ପୁରୁଷୋତ୍ତମ ବିଭାଗର ମହାତ୍ମ୍ୟ ରହିଛି। ତେଣୁ ଯାହା ହେଉ, ଏ ପୁରୁଷୋତ୍ତମ ଭଗବାନଙ୍କ ପାଦ ପଦ୍ମରେ ସମସ୍ତ ମହତ୍ ବ୍ୟକ୍ତିମାନେ ଆଶ୍ରୟ ନେଇଛନ୍ତି। ସେଠି ସବୁ ପୁଣ୍ୟ ରହିଛି, ସେଠି କୌଣସି ପାପ ଜିନିଷ ନାହିଁ। ସେଠି ଭଗବାନଙ୍କର ହେଉଛି, ଭଗବାନ ନାମ ହେଉଛି ସବୁ ପାପକୁ ନାଶ କରିଦେବ। ଭଗବାନ ନାମ ହେଇଛି ଭାଗବତ ଅନ୍ତିମରେ ସେଇଟା କୁହାଗଲା, ସର୍ବ ପାପ ପ୍ରଣାଶନମ, ଯେତେ ପାପ ରହିଛି ସବୁ ପାପକୁ ନଷ୍ଟ କରିଦେବ ଭଗବାନ ନାମ, ଏତେ ରହିଛି। ସେଠି ସବୁ ପୁଣ୍ୟ ରହିଛି, ଯଶ ରହିଛି। ମୁରାରେ ଭଗବାନଙ୍କ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ତାଙ୍କ କଥା କ'ଣ କହିବା। ସୁଖଦେବ ଗୋସ୍ୱାମୀ କୃତ୍ୟକୃତ୍ୟ ହୋଇଯାଉଛନ୍ତି ଏ ଶ୍ଳୋକଟି କହିକିରି। ଏବଂ ଭବାନ ବୁଦ୍ଧି ବତ୍ସ ପଦମ, ଭବସାଗର ଯେଉଁ ରହିଛି ଆଖି ପାଇବ ନାହିଁ, ଭବସାଗର ଏଇ ଶ୍ଳୋକଟି ଥରେ କହୁଥିଲେ, ଆମର ଗୋଟେ କଥା କହୁଥିଲେ ଆମର ଶୁଭଗୋସ୍ୱାମୀ ମହାରାଜ। ଶୁଭଗୋସ୍ୱାମୀ ମହାରାଜ ଆମର ଗୌରବନ୍ଧୁ ସ୍ୱାମୀ ମହାରାଜଙ୍କର ଗୋଟେ କଥାକୁ କହୁଥିଲେ ସିଏ। ଏଇ ଯେଉଁ ଅଗସ୍ତ୍ୟ ଋଷି ଜଣେ ଥିଲେ, ଅଗସ୍ତ୍ୟ ଋଷି, ସେ 7 ସମୁଦ୍ରକୁ ଚଳୁ କରିଦେଇଥିଲେ। 7 ସମୁଦ୍ରକୁ
ଚଳୁ ଚରୁରେ ପାଣି ଦେବମାନେ ଯଦି ପୂଜା କରୁଛନ୍ତି ଚଳୁ ନେଇକି ଆଚମନ କରୁଛନ୍ତି ସେହିଭଳି ଭାବରେ ଆଚମନ କରିଦେଲେ ସାତ ସମୁଦ୍ରକୁ ସାତ ସମୁଦ୍ର ଗୋଟିଏ ସମୁଦ୍ର କାହିଁକି କ'ଣ ହେଲାଣି କେତେ କ'ଣ ତା ଉପରେ ଆଲୋଚନା ହେଇଗଲା ଶହେ ଯୋଜନ ଧରିକି ରହିଛି ଲଙ୍କାକୁ ଯିବା ପାଇଁ ହନୁମାନ ଏ ଭଗବାନ ରାମଚନ୍ଦ୍ର ସେତୁବନ୍ଧ ନିର୍ମାଣ କଲେ କେତେ କ'ଣ ସବୁ ହେଲା ଏ ଗୋଟିଏ ସମୁଦ୍ର ଏଇଭଳି ଭାବରେ ସାତ ସମୁଦ୍ର ରହିଛି ସାତ ସମୁଦ୍ର ସବୁ ଚଳୁ କରିଦେଲେ ସିଏ ଅଗସ୍ତି ଋଷି ଏତେ ଶକ୍ତି ତାଙ୍କର ରହିଛି ଆର ଅର୍ଥ କ'ଣ ହଁ ଆମ ଶ୍ରୀଶ୍ରୀମଦ ଗୌରବନ୍ଦ ସିଂ ମହାରାଜ କହନ୍ତି ଇଏ ହେଉଛି ଆମର କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ସାତ ସମୁଦ୍ର ହଁ କାମକୁ ଯଦି ପାହାର ହେଲେ ବଡ଼ କଷ୍ଟରେ ବଡ଼ ବହୁତ ଇଏ କରିକି ପାହାଡ଼ କ୍ରୋଧ ଆସିଗଲାଣି କ୍ରୋଧ କୁ ବହୁତ କଷ୍ଟରେ ସେ ଗଲାବେଳକୁ ଲୋଭ ଆସିଗଲାଣି ମୋହ ଆସିଗଲାଣି ମଦ ଆସିଗଲାଣି ମାତ୍ସର୍ଯ୍ୟ ଆସିଗଲାଣି ଏଇଭଳି ବା ଢେଉ ଚାଲିଛି ସାତ ସମୁଦ୍ରର ଢେଉ କେମିତି ଜଣେ ପାର ହବ ଏଇ ପ୍ରଭୁପାଦ ଗୁରୁଦେବ ଗୌରବ ସିଂ ମହାରାଜ କଥା କହୁଥିଲେ ଏ କାମ କ୍ରୋଧ ଲୋଭ ମଦ ମଦ ମାତ୍ସର୍ଯ୍ୟକୁ ଯେଉଁମାନେ ପାର ହେଇଗଲେ ସେ ସାତ ସମୁଦ୍ର ପାର ହେଇଗଲେ ତାର ଅର୍ଥ ହେଉଛି ଏଇଟା ପ୍ରକୃତରେ ମଧ୍ୟ ସେ ପାଣି ପିଇ ଦେଇଥିଲେ ଆଉ କିଛି ନଥିଲା ସମୁଦ୍ରରେ କିଛି ଜଳ ନଥିଲା ସବୁ ଛଟପଟ ହେଇଥିଲେ ପୁଣି ସବୁ ବ୍ୟବସ୍ଥା କରାହେଇକିରି ସେ ପୁଣି ଜୀବନ ଧାରଣ କଲେ ସେମାନେ କାରଣ ଏଇଟାକୁ ମୁଁ ଜାଣିନଥିଲି ମୋତେ ହଳଧର ମହାରାଜ କହିଲେ ଏଇଟା କାରଣ ଅସୁରମାନେ ଯେତେବେଳେ ଯୁଦ୍ଧ କରୁଥିଲେ ଦେବତାମାନଙ୍କ ସହିତ ଯାଇ ଲୁଚି ଯାଉଥିଲେ ସମୁଦ୍ରରେ ତେଣୁ ଶିବଜୀ ଆଉ ତାଙ୍କୁ ପାଇପାରୁନଥିଲେ ସମୁଦ୍ର ଭିତରେ ରହିଛନ୍ତି ଆଉ କ'ଣ କରିବେ ଦେବତାମାନେ ସେ ଶିବଜୀଙ୍କ ଶରଣ ଗଲେ ସେ ଏଇଭଳି ଭାବରେ କ'ଣ ସବୁ ଘଟଣା ସବୁ ହେଇଥିଲା ତେଣୁ ଦେବତାମାନଙ୍କର ଭାଣିକି ପଡ଼ିଗଲା କ'ଣ କରିବା କିନ୍ତୁ ଅସୁରମାନେ ସବୁ ଲୁଚିକି ରହିଲେ ଆଉ କେମିତି ତାଙ୍କୁ ମାରିବା ତେଣୁ ଅଗସ୍ତ ଋଷିକୁ ଯେତେବେଳେ ପ୍ରାର୍ଥନା କଲେ ଅଗସ୍ତ ଋଷି କହିଲେ ପାଣି ଚଳୁ କରିଦେଲେ ସବୁ ସାତ ସମୁଦ୍ର ସବୁ ଅସୁରମାନ ହତ୍ୟା କଲେ ସିଏ ଦେବତାମାନେ ଏଇସବୁ ଘଟଣା ରହିଛି କେଉଁ ଶ୍ଳୋକ କେଉଁ ପୁରାଣରେ ରହିଛି କେ ଜାଣି କେତେ କ'ଣ ପୁରାଣ ରହିଛି ଲକ୍ଷ ଲକ୍ଷ ଶ୍ଳୋକ କିଏ ଏତେ ଜାଣୁଛି ଭାଗବତ ସବୁ ଶ୍ଳୋକ ସବୁ ପୁରାଣର ସାର ଜିନିଷଟା କୁହାଯାଇଛି ଏତିକି ଆମେ ଧରୁଛେ ଆଉ ସାର ଧରୁଛେ ଆଉ ଏତେ ଯିବା ଦରକାର ନାହିଁ ଯେମିତି ଗଛ ଆମ୍ବ ଗଛଟେ ରହିଛି ଆମ୍ବ ଗଛରୁ ତଳୁ ଚେରଠୁ ଆରମ୍ଭ କରି ତା'ର କାଣ୍ଡ ମୂଳ ଇତ୍ୟାଦି ପତ୍ର ଏସବୁ ରହିଛି ବହୁତ ଜିନିଷ ରହିଛି କିନ୍ତୁ କିଏ ତାକୁ ଖାଇବ ଖାଇକିରି କ'ଣ ଆନନ୍ଦ ପାଇବ କିନ୍ତୁ ଯେତେବେଳେ ଫଳ ହେବ ଫଳ ହେଇକି ଯେତେବେଳେ ପାଚିଯିବ ସେମିତି ମୋତେ ଆଉ ଗୋଟେ ଆମ୍ବ ଦେଉନ ଆମ୍ବ ଆମ୍ବ ଗଛର ଏଇଠି ଫଳ ଶ୍ରେଷ୍ଠ ସେହିଭଳି ଭାବରେ ସମସ୍ତ ବୈଦିକ ଶାସ୍ତ୍ରର ସାର ହେଉଛି ଭଗବତ ଗୀତା ଏ ଭାଗବତମ ଆମକୁ ସୌଭାଗ୍ୟ ମିଳୁଛି ଆମେ ସେସବୁ ଆଲୋଚନା କରୁଛେ କେତେ ଭାଗ୍ୟ ଏଇଟା କେତେ ଭାଗ୍ୟ ଯାହା ବି ହଉ ଏଇଭଳି ଭାବରେ ଯେଉଁମାନେ ଭଗବାନ ପାଦପଦ୍ମର ଆଶ୍ରୟ ନେଇଛନ୍ତି ସେମାନେ ସାତ ସମୁଦ୍ରରୁ ପାର ହେଇଯିବେ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଚାଲିଯିବ ଭଗବାନ ପାଦପଦ୍ମର ଆଶ୍ରୟ ନେଇଛନ୍ତି ଭବ ସାଗର ଭବାନ ବୁଦ୍ଧିର ଏତେ ସହଜ ନୁହଁ ଭବ ସାଗରରୁ ପାର ହେବା କିନ୍ତୁ ସେଇଟା କେମିତି ଯେଉଁମାନେ ଭଗବାନ ପାଦପଦ୍ମର ପୂର୍ଣ୍ଣ ଭାବରେ ଆଶ୍ରୟ ନେଇଛନ୍ତି ଶ୍ରୀଶ୍ରୀମଦ ଗୌରବନ୍ଦ ସିଂ ମହାରାଜ କହନ୍ତି ତିନି ପ୍ରକାର ରହିଛି କ'ଣ ଆଶ୍ରୟ ନେବାଟା ତିନି ପ୍ରକାର ରହିଛି ସରେଣ୍ଡର ଗୋଟେ ହେଲା ଆର୍ଟିଫିସିଆଲ ଗୋଟେ ହେଲା କଣ୍ଡିସନାଲ ଗୋଟେ ହେଲା କମ୍ପ୍ଲିଟ ସରେଣ୍ଡର ଆର୍ଟିଫିସିଆଲ କହିଲେ ଖାଲି ଲୋକକୁ ଦେଖିବା ପାଇଁ ମୁଁ ନେଇଛି ଇ ଆର୍ଟିଫିସିଆଲ ସରେଣ୍ଡର ଆଉ କଣ୍ଡିସନାଲ ଯେମିତି ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ ଆପଣଙ୍କ ସରେଣ୍ଡର କହିଲି ମୁଁ ଯୁଦ୍ଧ କରିବି ନାହିଁ ଏଇଭଳି ଭାବରେ କହିଥିଲେ କଣ୍ଡିସନାଲ ସରେଣ୍ଡର ଆଉ ଯେଉଁମାନେ ପୂର୍ଣ୍ଣ ଶରଣାଗତ ଭଗବାନ ତାଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବେ ଭଗବାନ ପରୀକ୍ଷା ନେଉଛନ୍ତି ବଳି ମହାରାଜ ପରୀକ୍ଷା କରୁଥିଲେ ନା ବଳି ମହାରାଜ ଇଏ ଆମେ ଶୁଣିଲେ ବଳି ମହାରାଜଙ୍କର ଦୁଇ ଦିନ ଧରି ଶୁଣିଲେ ବାମନଦେବଙ୍କର ଆବିର୍ଭାବ ତିଥିରେ ପରୀକ୍ଷା ନେଉନଥିଲେ ଭଗବାନ ବଳି ମହାରାଜ କେତେ ପ୍ରକାର ସବୁ ପ୍ରକାର ଇଏ କଲେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସହିଲେ ସମ୍ମୁଖୀନ ହେଲେ ଏମିତି ଗୁରୁଦେବ ତାଙ୍କୁ ଅଭିଶାପ ଦେଲେ କିନ୍ତୁ କିଛି ଚିନ୍ତା କଲେ ନାହିଁ ଭଗବାନ ପାଦପଦ୍ମର ଆଶ୍ରୟ ନେଇଛନ୍ତି କୋଇ ବାତ୍ ନାହିଁ ଯାହା ହେଉଛି ହଉ ଭଗବାନଙ୍କ ଶରଣରେ ଯିବି ସବୁକିଛି ଦେଇଦେବି ଭଗବାନଙ୍କୁ ଏଇଭଳି ଭାବରେ ଇଏ ହେଉଛି ମହାଜନ କ'ଣ ଛୋଟିଆ କଥା ମହାଜନ ହେବା ମହାଜନ ହେଇଗଲେ ସିଏ କୌଣସି ଚିନ୍ତା କଲେ ନାହିଁ ସେ ପରିସ୍ଥିତିରେ ଆମେ ଏଥିରେ କ'ଣ କରିଥାନ୍ତେ ଆମେ ଏଥିରେ କ'ଣ କରିଥାନ୍ତେ ତେଣୁ ଇଏ ଯେଉଁ ରହିଛି ପୂର୍ଣ୍ଣ ଭାବରେ ଆଶ୍ରୟ ନେଇଛନ୍ତି ଯେଉଁମାନେ ସମାଶ୍ରିତ ଆଦି, ତାଙ୍କ ପାଇଁ ଏ ଭବସାଗରଟା ଗୋଟେ ବତ୍ସପଦ ହେଇଯିବ। ଗୋଟେ ବାଛୁରୀ ଯେଉଁ ଯାଉଛି, ଚାଲିକି ଯାଉଛି, ଗୋଟେ ଗାଡ଼ଟେ ହେଇଛି, ତା ଦେହରେ ପାଣି ରହିଛି, କି ଚିନ୍ତା କରୁଛି ପାଣି କେମିତି ମୁଁ ଉଦ୍ଧାର ହେବି, କି ଚିନ୍ତା କରୁଛି ଗୋଟେ ଛୋଟିଆ ପିଲାଟି ମଧ୍ୟ ଡେଇଁ ପଳେଇ ଯାଉଛି। ତେଣୁ ସେଇଭଳି ଭାବରେ ଯେଉଁମାନେ ପୂର୍ଣ୍ଣ ଭାବରେ ଭଗବାନ ପାଦପଦ୍ମରେ ଶରଣ ନେଇଛନ୍ତି, ତାଙ୍କ ପାଇଁ ଏ ଭବସାଗର ଗୋଟେ ବର୍ଷପଦ ହେଇଯିବ। ଏବଂ ଇଏ ହେଉଛି ପରମ ପଦମ, ଶ୍ରେଷ୍ଠ ପଦ, ଆ ଛଡ଼ା ଆଉ କୌଣସି ଅନ୍ୟ ଶରଣ ନାହିଁ, ଭଗବାନ ପାଦପଦ୍ମ ଛଡ଼ା ଆଉ କୌଣସି ଶରଣ ନାହିଁ, ଆଉ କିଏ ଶରଣ ଦେଇପାରିବେ ନାହିଁ, ଏକମାତ୍ର ସେ ହିଁ ଦେବେ, ଆଉ କେହି ଦେଇପାରିବେ ନାହିଁ। ଯେତେ ଯାହା ତୁମେ ଚିନ୍ତା କର, ଯେତେ ଶାସ୍ତ୍ର ଅଧ୍ୟୟନ କର, ଯେତେ ଯାହା କର, ଆଉ କୌଣସି ଏଭଳି ଶରଣ ନାହିଁ, ଶରଣ ଦେଇପାରିବେ ନାହିଁ, ଭଗବାନ ପାଦପଦ୍ମ ଯେଭଳି ଶରଣ ଦେବ। ସେଥିପାଇଁ ଭଗବାନ କହିଲେ ମାମ ଏକମ ଶରଣମ ବ୍ରଜ, ଭଗବାନ ପାଦପଦ୍ମ ଯଦି ଆମେ ତ୍ୟାଗ କରିକି ଆଉ କାହାର ଶରଣରେ ଯିବା, ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ଦେବତାମାନେ ଏଇ ପ୍ରାର୍ଥନା କରିଛନ୍ତି, ସୋଲା ଆଙ୍ଗୁଳେଇ ନାହାନ୍ତି ତୀର୍ଥ ସନ୍ଧୁ ସିନ୍ଧୁ, ଭବସାଗରକୁ ପାର ହେଇକି ଯଦି ଦେବା ପାଇଁ ଚାହୁଁଛେ, ଭଗବାନ ପାଦପଦ୍ମର ଆଶ୍ରୟ ନ ନେଇକି ଯଦି କୁକୁର ଲାଙ୍ଗୁଳିର ଆଶ୍ରୟ ନେବା, ତାହେଲେ କ'ଣ ହେବ ଆମର ଅବସ୍ଥା? ଯେଉଁମାନେ ଭଗବାନ ପାଦପଦ୍ମର ଆଶ୍ରୟ ନେଇନାହାନ୍ତି, ସେମାନେ ଏଇ କୁକୁର ଲାଙ୍ଗୁଳିର ଆଶ୍ରୟ ନେଇଛନ୍ତି। କୁକୁର ତ ନିଜେ ପାର ହେଇପାରିବ ନାହିଁ, ଆଉ ତାର ଆଶ୍ରୟ ଯିଏ ରହିଛି ତାଙ୍କ କଥା କ'ଣ କହିବା? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ବତ୍ସପଦ ହେଇଯିବ, ସେ ଜାଣିପାରିବ ନାହିଁ ମୁଁ ଭବସାଗର ପାର ହେଇଗଲେଣି ବୋଲି ଜାଣିପାରିବ ନାହିଁ। ନିଶ୍ଚୟ ଭଗବତ କଣା କଥା ମନ ପାନ ମତ ପ୍ରହ୍ଲାଦ ମହାରାଜ କହିଲେ, ନୈବଦ୍ୱିଜେ ପର ଦୂରତ୍ୟା ବୈତରଣିଆ ତୋଦ୍ବୀର୍ଯ୍ୟ ଗାୟନ ମହାମୃତ ମକ୍ର ଚିତ୍ତ ସଚେତ ବିମୁଖ ଚେତ ସେ ଇନ୍ଦ୍ରିୟାଠ ମାୟା ସୁଖାୟ ବର ଉଦ୍ଧତ ବିମୁଢ଼ାନ। ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ସ୍ତୁତିରେ କହିଛନ୍ତି ସେ କଥା, ଭବସାଗର ଯେଉଁ ରହିଛି ସମସ୍ତେ ଭବସାଗରକୁ ଉଦ୍ବିଗ୍ନ ହେଇକି ରହିଛନ୍ତି, କିନ୍ତୁ ପ୍ରହ୍ଲାଦ କହୁଛନ୍ତି ପାଞ୍ଚ ବର୍ଷର ବାଳକ, ସାଢ଼େ ପାଞ୍ଚ ବର୍ଷର ବାଳକ, ନାଇଁ ନାଇଁ ପାଞ୍ଚ ବର୍ଷର ବାଳକ ଅଛି, ମାସ ଦିନ ହେଇଥିବ ଏଇଭଳି ଭାବରେ ସେ କହୁଛନ୍ତି, ମୋତେ ଏଇ ଭବସାଗର ମୋତେ କିଛି ଦୁଃଖ ଉଦ୍ବିଗ୍ନତା ମୁଁ ଆସୁନାହିଁ, ବିଘ୍ନ ମୋର ଚିନ୍ତା ହେଉନାହିଁ, କୌଣସି ଚିନ୍ତା ଆସୁନାହିଁ। ନୃସିଂହଦେବ କହିବେ କେମିତି ତୁମର ଚିନ୍ତା ହେଉ ନାହିଁ, ନା ନୈବଦ୍ୟ ଯେ ଦୂରତ୍ୱ ଏହା ଏ ବୈତରଣିଆ, ଏ ସମୁଦ୍ର କହିଛନ୍ତି ବୈତରଣୀ କହିଛନ୍ତି, ବୈତରଣୀ ଗୋଟେ ରହିଛି ନର୍କରେ ଗୋଟେ ରହିଛି ବୈତରଣୀ, ତା ଦେହରେ ସବୁ ପୂଜ ମାଂସ ହାଡ଼ ଇତ୍ୟାଦି ସବୁ ରହିଛି, ତା ଦେହରେ ଏଇ ବୈତରଣୀ ସବୁ ସେମାନେ ବିଭିନ୍ନ ପ୍ରକାର ପାପ ରହିଛି, ସେମାନେ ସବୁ ବୈତରଣୀରେ ସବୁ ପଡ଼ିବେ। ସେଇ ସେ କହୁଛନ୍ତି ପରା ଦୂରତ୍ୱ ଏହା ବୈତରଣୀ ପାର ହେଇପାରିବେ ନାହିଁ ବୈତରଣୀକୁ, କିନ୍ତୁ କାହିଁକି ତୁମର ଚିନ୍ତା ହେବ ନାହିଁ, ନା କ'ଣ ନୈବଦ୍ୱିଜେ ପର ଦୂରତ୍ୱ ଏହା ବୈତରଣୀ ସ୍ତୋଦ୍ବୀର୍ଯ୍ୟ ଗାୟନ ମହାମୃତ ମଗ୍ନ ଚିତ୍ତ, ଭଗବାନଙ୍କ ଗୁଣଗାନ ରହିଛନ୍ତି, ଶଙ୍ଖ ବାଜିବ ଆମେ ଗୁଣଗାନ କରିବା ଏଇଭଳି ଭାବରେ। ଜୟ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ନାରାୟଣ ଶ୍ରୀ ଶ୍ରୀ ରାଧା କୃଷ୍ଣ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ। ତୋଦ୍ବୀର୍ଯ୍ୟ ଗାୟନ ମହାଭୂତ, ଭଗବାନଙ୍କର ଗୁଣ ଏଇଠି କଥା କହୁଛି, ଆର କ'ଣ କମ୍ ଶକ୍ତି ରହିଛି କି ଭଗବାନ କଥାରେ? ଯେଉଁମାନେ ଶୁଣୁନାହାନ୍ତି ତାଙ୍କ କଥା ଛାଡ଼ନ୍ତୁ, ସେ ଜାଣିନାହାନ୍ତି କେତେ ଶକ୍ତି ରହିଛି, ଆଉ ଆର କେତେ ଶକ୍ତି ରହିଛି ବିଭିନ୍ନ ସ୍ଥାନରେ ବର୍ଣ୍ଣନା କର। ବୀର୍ଯ୍ୟ ସେ କଥା ଶୁଣିବାର କ'ଣ ସେ ଫଳ ରହିଛି, କ'ଣ କହିବା ସେ ଫଳ ସବୁ କଥା? ଭଗବାନଙ୍କର ଗୁଣଗାନ ସେ କହୁଛନ୍ତି, ପର ପ୍ରହ୍ଲାଦ ମହାରାଜ ଜଣେ ମହାରାଜ ମହାଜନ କହୁଛନ୍ତି, ସିଏ ଜଣେ ସାଧାରଣ ବ୍ୟକ୍ତି କହୁନାହାନ୍ତି, ମହାଜନ କହୁଛନ୍ତି ତୋଦ୍ବୀର୍ଯ୍ୟ ଗାୟନ ମହାମୃତ, ଇଏ ହେଉଛି ଅମୃତ, ଶ୍ରେଷ୍ଠ ଅମୃତ ଇଏ ମହାମୃତ। ମଗ୍ନ ଚିତ୍ତ, ଏଇଭଳି ଭାବରେ ଚିତ୍ତ ଏଇଭଳି ଭାବରେ ରହିଛି ଭଗବାନ କଥାରେ, ସେ ଜାଣିପାରୁନାହାନ୍ତି କେତେବେଳେ ସେ ଏତେ ଦୁଃଖ କଷ୍ଟ ସେ ପାଉଛନ୍ତି ଭବସାଗରରେ, ତାଙ୍କ ପିତା କେତେ କ'ଣ ତାଙ୍କୁ ନଦେଲେ, କଷ୍ଟ ନଦେଲେ, ସାପ ମାନ ତାଙ୍କୁ ଗୋଟିଏ ସାପ ଦେଖି ଡେଇଁଲେ, ଆଉ ସେ ପ୍ରହ୍ଲାଦ ପଠେଇଦେଲେ, ସାପମାନଙ୍କ ରହିଛି ରହିଛନ୍ତି ସାପମାନେ ରହିଛନ୍ତି ତା ଭିତରେ ଫୋପାଡ଼ି ଦେଲେ ପ୍ରହ୍ଲାଦଙ୍କୁ, ଆମେ ଗୋଟେ ସାପ ଦେଖି ଡେଇଁ ପଡ଼ିଲେ ଆଉ ସେ ଚାରିଆଡ଼େ ସାପ, ପ୍ରହ୍ଲାଦ କ'ଣ କରୁଛନ୍ତି ସେଠି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ଭଗବାନଙ୍କ ସ୍ମରଣ କରୁଛନ୍ତି, କୀର୍ତ୍ତନ କରୁନାହାନ୍ତି, ସେ ସ୍ମରଣ କରୁଛନ୍ତି ଭଗବାନଙ୍କର। ଆମେ କୀର୍ତ୍ତନ କରିଦେଲେ, କିନ୍ତୁ ପ୍ରହ୍ଲାଦ ଯେଉଁ ସ୍ମରଣୀ, ସେ ସ୍ମରଣ କରୁଥିଲେ, କୀର୍ତ୍ତନ ବି କରୁନଥିଲେ, ସ୍ମରଣ କରୁଥିଲେ, ସେ ଭଗବାନଙ୍କର ସ୍ମରଣ କରୁଥିଲେ ଭଗବାନ। ପୁଣି ନେଇକି ହାତୀ, ହାତୀକି ହାତୀ ଉପରେ ଚଢ଼େଇଦେଲେ, ହାତୀକୁ ତା ଉପରେ ଚଢ଼େଇଦେଲେ, ସେ କ'ଣ ଚିନ୍ତା କଲା, କିଛି ଭଗବାନଙ୍କ ସ୍ମରଣ କରୁଛନ୍ତି। ନେଇକିରି ଅଗ୍ନିରେ ନିକ୍ଷେପ କରିଦେଲେ, ଏଇଟା କେଉଁଥିରେ ଅଛି କେଜାଣି, ଆମର ଏଥିରେ ଭାଗ ନାହିଁ। ତାର ଭଉଣୀ ଯିଏ ଥିଲା ହୋଲିକା, ହୋଲିକା ଥିଲା, ଇଏ କେଉଁଠି କ'ଣ ରହି ସବୁ କେଉଁ ପୁରାଣରେ, ସେ ହୋଲିକା ଗୋଟେ ବର ପାଇଥିଲା ଯେ ସିଏ ତାକୁ ଅଗ୍ନି ଦହନ କରିପାରିବ ନାହିଁ, ବ୍ରହ୍ମା ତାଙ୍କୁ ବର ଦେଇଥିଲେ। ସିଏ କହିଲା, ଭାଇ ତୁମେ କାହିଁ ଚିନ୍ତା କରୁଛ ଏତେ, ଆକୁ ମୁଁ ଜଳେଇଦେବି, ନିଆଁ ଲଗେଇ ଦିଅ, ବିରାଟ ବଡ଼ ଗୋଟେ ନିଆଁ କରିଦିଅ, ମୁଁ ବସିଛି, ମୋତେ କିଛି ଅଗ୍ନି କରିପାରିବ ନାହିଁ, ମୁଁ ହେଉଛି ସୀତା, ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି, ଆଉ ତୁମେ ପ୍ରହ୍ଲାଦ ମୋ କୋଳରେ ବସେଇ ଦିଅ, ସେ ଜଳି ପଡ଼ି ପାସ୍ ହୋଇଯିବ ଆଉ କ'ଣ। ଏଇଭଳି ଭାବରେ ବ୍ୟବସ୍ଥା କରାଯାଇଥିଲା, ଆଉ ଦେଖିଲା ବେଳକୁ ଓଲଟା ହୋଇଗଲା, ପ୍ରହ୍ଲାଦ କିଛି ହେଲାନି, ସେ ହୋଲିକା ମରି ଜଳି ପଡ଼ି ପହଞ୍ଚେଇଗଲା, ଭର ପାଇଥିଲା, କାରଣ ସେଟାକୁ ଅପବ୍ୟବହାର କଲା ସିଏ। ଏଇଭଳି ଭାବରେ ବହୁତ କଥା ରହିଛି ପ୍ରହ୍ଲାଦ କଥା, ତେଣୁ ସେ ଚିନ୍ତା କରୁନଥିଲେ। ପିତା ହିରଣ୍ୟକଶିପୁ ଯଦି ସେ କହିଥାନ୍ତା, ହିରଣ୍ୟକଶିପୁ ସେ କହିଛି କହିଛି ହରି, ହରିଙ୍କର ଶରଣ ଯାଉ ନା ତୁମେ, ମୁଁ ହିରଣ୍ୟ ତୁମ ଶରଣ ଯିବି। ହରିଙ୍କର ଶରଣ ନ ଯିବା ପାଇଁ ହିରଣ୍ୟକଶିପୁ କେତେ ପ୍ରକାର ବ୍ୟବସ୍ଥା ନଥିଲା, ପ୍ରହ୍ଲାଦକୁ କେତେ ପ୍ରକାର କଷ୍ଟ ନ ଦେଲା, ସବୁ ଜିନିଷ ବର୍ଣ୍ଣନା କରାଯାଇ ନାହିଁ ଭାଗବତମରେ, ବହୁତ ପ୍ରକାର କଷ୍ଟ ଦେଲା, କିନ୍ତୁ ପ୍ରହ୍ଲାଦ କ'ଣ ଛାଡ଼ିଲେ, ଭଗବାନଙ୍କ ସ୍ମରଣ ଛାଡ଼ିଲେ, ସେ ଭଗବାନଙ୍କ ଶରଣରେ ରହିଲେ, କାରଣ ସେ ଜାଣିଛନ୍ତି ସେ ହିଁ ସୁରକ୍ଷା ଦେବେ, ଆଉ କେହି ସୁରକ୍ଷା ଦେଇପାରିବେ ନାହିଁ, ହିରଣ୍ୟକଶିପୁ ସୁରକ୍ଷା ଦେଇପାରିବ ନାହିଁ। ଭଗବାନ ନୃସିଂହଦେବ ଉପରେ ଆସିକରି ଏତେ ବର ପ୍ରାପ୍ତ ହୋଇଥିଲା ହିରଣ୍ୟକଶିପୁ, ବ୍ରହ୍ମାଙ୍କର ଶରଣରେ ଯାଇଥିଲା ସୁରକ୍ଷା ପ୍ରାପ୍ତ ହେବା ପାଇଁ, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ମରିବ ନାହିଁ, ନାହିଁ 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 କେଉଁଥିରେ ନାହିଁ, ଯେତେ ବର ଥିଲା ସବୁ ମାଗିନେଲା, କିନ୍ତୁ ଭଗବାନ ସବୁ ନାହିଁ ନାହିଁକୁ ଏସ୍ରେ ପରିଣତ କରିଦେଲେ, ହଁ ହଁରେ ପରିଣତ କରିଦେଲେ, ଏଇଭଳି ଭାବରେ ଭଗବାନ ବ୍ୟବସ୍ଥା କଲେ। ଏଇଭଳି ଭାବରେ ଭଗବାନଙ୍କର ଶକ୍ତି ରହିଛି, ତେଣୁ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେବେ ସେଠି ସବୁ ରହିଛି। ଭଗବାନ ଦିବସ ପଦ ପରମ ପଦମ ଶ୍ରେଷ୍ଠ ପଦ, ସେ ପଦମ ପଦମ ଯତ୍ ବିପଦାମ ତେଷାମ, ପ୍ରତି ପଦରେ ଭୌତିକ ଜଗତ କହିଲେ ଆମର ସୁଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଏଇଭଳି ଭାବରେ କଥା ରହିଛି। ତେଣୁ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ କୌଣସି ବିପଦ ନାହିଁ, ପଦଂ ପଦଂ ଯତ୍ ବିପଦାମ ତେଷା। ଏଇ 14 ଅଧ୍ୟାୟରେ ଏତେ ଶ୍ଳୋକ ରହିଛି, 60 ଶ୍ଳୋକ 61 ଶ୍ଳୋକ ରହିଛି, ବ୍ରହ୍ମା କହୁଛନ୍ତି ଏ ସମସ୍ତ ଅଧ୍ୟାୟର ସାର ହେଉଛି ଏ ଶ୍ଳୋକଟି, ଏ ଶ୍ଳୋକର କେତେ ଗୁରୁତ୍ୱ ରହିଛି, ଏ ଶ୍ଳୋକ ବିଷୟରେ ଯଦି ଆଲୋଚନା କରାଯିବ ତାହେଲେ ଦିନ ଦିନ ମାସ ମାସ ଗଲେ ମଧ୍ୟ ସରିବ ନାହିଁ, ଏଭଳି ଭାବରେ କଥା ରହିଛି। ଆମର ଯେଉଁ ରହିଛନ୍ତି ଭୁବନେଶ୍ୱରରେ ଅକ୍ଷୟ ପ୍ରଭୁ, ସେ ଯେଉଁ ରହିଛି ଶିକ୍ଷା ଅଷ୍ଟକମକୁ ଗୋଟିଏ ଗୋଟିଏ ଶ୍ଳୋକକୁ ଦିନ ଦିନ ଧରି କଥା କହୁଛନ୍ତି। ଏ ଶ୍ଳୋକ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଏ ଶ୍ଳୋକ, କିନ୍ତୁ ଆମର ସମୟ ଲିମିଟେଡ୍ ଟାଇମ୍ରେ ଆମେ କହିବା, ଆମେ ତାକୁ ତର୍ତ୍ତର ତର୍ତ୍ତର ବା ଯାହା ହେଉ ଯେତିକି ପାରିବା ସମୟ ଭିତରେ କହିବା, ଆମେ ଆଉ ଏତେ କହିବା ନାହିଁ। ଏଇ ଗତକାଲି ଏ ଶ୍ଳୋକଟି କହିଥିଲି, ତଥାପି ସବୁଦିନେ ଏଇ ଶ୍ଳୋକକୁ କହିଲେ ମଧ୍ୟ ଚାଲିଥିବ, ନୂଆ ନୂଆ କଥା ସବୁ ଆସୁଥିବ, ଭଗବାନଙ୍କର ଏଭଳି ଶକ୍ତି ରହିଛି। ଏ ଭାଗବତ ସାଧାରଣ ବସ୍ତୁ, ସାଧାରଣ ଗ୍ରନ୍ଥ ନୁହଁ ଭାଗବତମ, ଭଗବାନ ଇଏ ସ୍ୱୟଂ ଭଗବାନ, ଇଏ ହେଉଛି ସ୍ୱୟଂ ଭଗବାନ, ଯେଉଁଭଳି ଭାବରେ ଅର୍ଥ ବିଗ୍ରହରେ ପୂଜିତ ହେଉଛନ୍ତି, ଇଏ ସେଇଭଳି ଭାବରେ ଭାଗବତ, ଇଏ ହେଉଛି ଭଗବାନଙ୍କ ଶ୍ରୀଅଙ୍ଗ, ଭାଗବତ ହେଉଛି ଭଗବାନ ଶ୍ରୀଅଙ୍ଗ, ଏବଂ ଆମେ ଯେ ବର୍ତ୍ତମାନ କଥା କହୁଛେ ଭଗବାନ ମୁଖପଦ୍ମ, ମୁଖପଦ୍ମର କଥା ଚାଲିଛି ଦଶମ ସ୍କନ୍ଧ, ପାଦପଦ୍ମରୁ ଆରମ୍ଭ ହୋଇକରି ମସ୍ତକ ପର୍ଯ୍ୟନ୍ତ ରହିଛି ଭାଗବତ ଦ୍ୱାଦଶ ସ୍କନ୍ଧ, ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖପଦ୍ମ। ଆମକୁ ସୌଭାଗ୍ୟ ମିଳିଲା ସେସବୁ ଆଲୋଚନା କରିବା ପାଇଁ, ଶ୍ରବଣ କରିବା ପାଇଁ କୀର୍ତ୍ତନ କରିବା ପାଇଁ। ତେଣୁ ଏଇଭଳି ଭାବରେ ଆମେ ଏଇ ଶ୍ଳୋକଟିକୁ କିଛି କହିଲେ ବେଶୀ କହିବା ନାହିଁ, କାରଣ ସମୟ ନାହିଁ ଆଉ ବେଶୀ। ଅଣଷଠି ଶ୍ଳୋକରେ କହୁଛନ୍ତି, ଏତରେ ସର୍ବମାଖ୍ୟାତମ ଯତ୍ପୃଷ୍ଟୋହମ ଇହ ତ୍ୱୟା ତତ୍କୌମାରେ ହରିକୃତଂ ପୌଗଣ୍ଡେ ପରିକୀର୍ତ୍ତିତମ। ଏ ପ୍ରଶ୍ନଟି ପଚାରିଥିଲେ କାରଣ ଅଘାସୁର ଯେଉଁ ଲୀଳା ହୋଇଥିଲା, ଅଘାସୁର ଲୀଳା ଭଗବାନ ପାଞ୍ଚ ବର୍ଷରେ ହତ୍ୟା କରିଥିଲେ ଅଘାକୁ, କିନ୍ତୁ ସାଙ୍ଗ ବାଳକମାନେ ଗୋଟିଏ ବର୍ଷ ପରେ କହିଲେ ପୌଗଣ୍ଡ ବୟସରେ ଏହି ପ୍ରଶ୍ନଟି ପଚାରିଥିଲେ, ଯେଉଁ ଶୁଣିକିରି ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଯାଇଥିଲେ। ସେଠି ସବୁ ଯେଉଁ ମୁନି ଋଷିମାନେ ଥିଲେ ସେମାନେ ଜୋରରେ ନାମ କୀର୍ତ୍ତନ କରିବାରୁ ତାଙ୍କର ପୁଣି ଆସିଲା ବାହ୍ୟ ଚେତନା ଆସିଲା, ଏସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି, 12, 13, 14 ଏ ଅନ୍ତିମ ତିନୋଟି ଶ୍ଳୋକ ରହିଛି। ଏଇଭଳି ଭାବରେ ବର୍ତ୍ତମାନ କହିଲେ ତୁମେ ଯେଉଁ ପ୍ରଶ୍ନ ପଚାରିଥିଲେ କାହିଁକି କୌମାରରେ କୌମାରେ ହରିକୃତଂ ପୌଗଣ୍ଡେ ପରିକୀର୍ତ୍ତିତମ, କୌମାର ଲୀଳା କୌଗଣ୍ଡ ବୟସରେ କାହିଁକି କୁହାଗଲା, ତାର କାରଣ ତ ମୁଁ କହିଲି। ସୁଖଦେବ ସ୍ୱାମୀ ଅନ୍ତିମରେ ଏଇ କଥାଟି କହୁଛନ୍ତି ପରିକୀର୍ତ୍ତି ମହାରାଜଙ୍କୁ। ତେଣୁ ଏଇ ଯେଉଁ ଆପଣମାନେ ଶୁଣିଲେ ଏତେ ଦିନ ଧରିକିରି ଶୁଣିଲେ ତାର କ'ଣ ଫଳ କହୁଛନ୍ତି ସୁଖଦେବ ସ୍ୱାମୀ, ଫଳ ନେଇକି ଯିବୁ କହିଥିଲି ନା, ଫଳ ନେଇକି ଯିବେ, ଫଳ ଛାଡ଼ିକି ଯିବେ ନାହିଁ, କଥା ଶ୍ରବଣ ଯେଉଁ ଫଳ ରହିଛି। ଫୋନ୍ କରିବା ଠିକ ତାହା ନାହିଁ, ସମୟ ହେଇଗଲାଣି। ତେଣୁ ଏଠି କୁହାଯାଉଛି, ଏତ ଶ୍ରୋଦ୍ଭିସ୍ତରିତ ମୁରାରେ ଅଘାଦନଂ ସାଦ ବଳଜେ ମନଂଚ ବ୍ୟକ୍ତି ତରତ୍ରୂପ ମଜୋର୍ଭଭିଷ୍ଟବଂ ଶୁଣନ୍ ଗୁଣନ୍ ଏତି ନରୋ ଅଖିଳାର୍ଥାନ। ଅଖିଳ ଅର୍ଥ ସେ ପ୍ରାପ୍ତ ହେବ, ତୁମର ଯାହା ଦରକାର ତାହା ପ୍ରାପ୍ତ ହେବ, ଯିଏ ଯାହା ଚାହିଁବ ସେ ପାଇବ ସେଇଟା। କାରଣ ଏଇଟା ଶୁଣିଲେ ଭଗବାନ କଥା ଶୁଣିଲେ, ତିନିଟା ଅଧ୍ୟାୟ କରିକି ଶୁଣିଲେ ଅଖିଳ ଅର୍ଥ, ଯିଏ ଯାହା ଚାହିଁବ ତାହା ପ୍ରାପ୍ତ ହେବ। ଏଇ ଶ୍ରବଣର ମହାତ୍ମ୍ୟ ବର୍ଣ୍ଣନା କରାଯାଉଛି, ଏତତ୍ ଶ୍ରୁଦ୍ଭି ଚରିତ ମୁରାରେ, ଭଗବାନ ମୁରାରୀଙ୍କର ଚରିତ ଶ୍ରୁଦ୍ଭି, ଭଗବାନ ତାଙ୍କର ନିଜ ଜନଙ୍କ ସହିତ ଯେଭଳି ଲୀଳା କରିଥିଲେ, ଗୋପବାଳକମାନଙ୍କ ସହିତ ଯେଉଁ ଲୀଳା କରିଥିଲେ, ଅଘାର୍ଦ୍ଧନମ ଅଘକୁ ହତ୍ୟା କରିଥିଲେ, ତାକୁ ଉଦ୍ଧାର କରି ସାଦବଳ ଯେ ମନଞ୍ଚ, ସାଦବଳ ଏଇ ତୃଣ ତୃଣରେ ଯେଉଁ ଭଗବାନ ଭୋଜନ କରିଥିଲେ, ପିକନିକ୍ ହେଇଥିଲା ଯେଉଁ ସାଦବଳ ଯେମନମ ଯେମନମ କରି ଭୋଜନ ଯେଉଁ କରିଥିଲେ ଭଗବାନ, କେତେ ସୁନ୍ଦର ଭାବରେ ଭୋଜନ କରିଥିଲେ ଭଗବାନ। ଭଗବାନ ମଝିରେ ରହିଛନ୍ତି, ଚାରିପଟେ ସବୁ ଧରିକି ରହିଛନ୍ତି ଭକ୍ତମାନେ ତାଙ୍କର ସଖାମାନେ, ଯେମିତି ପଦ୍ମ ପାଖୁଡ଼ା ସବୁ ରହିଛନ୍ତି ସେଇଭଳି ଭାବରେ ରହିଥିଲେ, ଏବଂ ସମସ୍ତେ ଦେଖୁଛନ୍ତି ଭଗବାନ ମୁଖ, କେହି ଦେଖୁନାହାନ୍ତି ଭଗବାନ ପିଠି ବା ପଛପଟଟା କେହି ଦେଖୁନାହାନ୍ତି। ଏସବୁ ଲୀଳା ସବୁ ବର୍ଣ୍ଣନା କରାଗଲା, ଶ୍ରୁଦ୍ଭି ସାଦବଳ ଯେମାନଙ୍କ ଛଅ ଶବ୍ଦରେ ସବୁ ଯାହା ସବୁ କୁହାଗଲା, ଗୋଟି କରି ହିସାବ କଲେ ଆମେ ଯେତିକି କହିଲେ ସେତିକି କିଛି ନୁହଁ, କାରଣ ବହୁତ ଆଚାର୍ଯ୍ୟମାନେ ବହୁତ ପ୍ରକାର ଟୀକା ଦେଇଛନ୍ତି ସେଇ ଶ୍ଳୋକରେ। ଆମେ ତ ଗୋଟିଏ ଶ୍ଳୋକକୁ ଗୋଟିଏ ଦିନରେ 2-3, 4-5 କରିକି ଶ୍ଳୋକ କହିଲେ ସବୁ କଥା କହିଲେ ନାହିଁ, ବହୁତ କିଛି କଥା ରହିଛି। ତେଣୁ ଚ ବ୍ୟକ୍ତ ଇତର, ଇଏ ହେଉଛି ପ୍ରପଞ୍ଚାତୀତ କଥା, ଏ ଭୌତିକ କଥା ନୁହେଁ, ଇଏ ଭୌତିକ କଥା ତୁମକୁ ଖାଲି ଭୌତିକ ଜଗତରେ ପୀଡ଼ା ଦେବ, କିନ୍ତୁ ଇଏ ହେଉଛି ପ୍ରପଞ୍ଚାତୀତ କଥା, ଦିବ୍ୟ କଥା। ଏବଂ ରୂପମ ଭଗବାନଙ୍କ ଚିନ୍ମୟ ରୂପ, କିଭଳି ଭାବରେ ବର୍ଣ୍ଣନା କରାଯାଇଥିଲା ସବୁ, ଗୋଟେ ସୁନ୍ଦର ରୂପ ଭଗବାନଙ୍କର, ଏଇଟାକୁ ପ୍ରାର୍ଥନା କରିଥିଲେ ପ୍ରଥମ ଶ୍ଳୋକରେ ବ୍ରହ୍ମା, ନମୁଡ଼ିୟତେ ଅଭ୍ରଗପୁଷେ କଡ଼ିଦମ୍ବରାୟ ଗୁଞ୍ଜାବତଂସ ପରିପିଛ କ'ଣ ସବୁ ସବୁ ରହିଛି, ଏଇଭଳି ଭାବରେ ତାଙ୍କ ରୂପକୁ ବର୍ଣ୍ଣନା କରିଥିଲେ ପ୍ରଥମ 14 ପ୍ରଥମ ଶ୍ଳୋକରେ। ଏତେ ସୁନ୍ଦର ରୂପ ଭଗବାନଙ୍କର, ବ୍ରହ୍ମା କହିଲେ ମୁଁ ଜୀବନ ଥିବା ପର୍ଯ୍ୟନ୍ତ ଆପଣ ସେଇ ରୂପକୁ ପ୍ରଣାମ କରିବି, ଏଇ ରୂପ ଏ ଗୋଟିଏ ରୂପକୁ ପ୍ରଣାମ କରିବି ବୋଲି କହିଲେ ବ୍ରହ୍ମା। ଆ କଳ୍ପ ଏତେ ଦିନ ପର୍ଯ୍ୟନ୍ତ ମୋର ଜୀବନ ଥିବ, ଆ ଅର୍କ ଏତେ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ଥିବେ, ସେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ସେ ରୂପକୁ ପ୍ରଣାମ କରୁଥିବି ପ୍ରଭୁ। ଏଇଭଳି ଭାବରେ ରୂପମ ଅଜ ବ୍ରହ୍ମାଙ୍କ ଦ୍ୱାରା ଅଭିଷ୍ଟବମ ଅଭିଷ୍ଟବମ କହିଲେ ଗୁରୁ ଅଭିଷ୍ଟବମ ଭଗବାନଙ୍କୁ 40 ଶ୍ଳୋକରେ ଭଗବାନ ସ୍ତୁତି କଲେ, ଆମେ ସବୁ କହିପାରିଲେ ନାହିଁ, କିନ୍ତୁ ବ୍ରହ୍ମାଙ୍କର କେଉଁ ଆନନ୍ଦ ନେଉଥିବ, ଯେଉଁ ଭାବରେ ସେ ଭଗବାନ ସ୍ତୁତି କରୁଥିଲେ, ଆମେ କ'ଣ ସେ ଭାବ ପ୍ରାପ୍ତ ହେଇଛେ? ଆମର ଏତେ ଶକ୍ତି ନାହିଁ କହିବା ପାଇଁ। ତେଣୁ ଯେଉଁମାନେ ଶୁଣନ୍, ଯେଉଁମାନେ ଶ୍ରବଣ କରିବେ, ଏବଂ ଗୃଣନ୍, ଯେଉଁମାନେ କୀର୍ତ୍ତନ କରିବେ, ସେମାନେ କ'ଣ ପାଇବେ? ପରୀକ୍ଷିତ ଭାବେ ପଚାରିନାହାନ୍ତି ଶ୍ରବଣ ଫଳ, କାରଣ ସେ ତ ଶ୍ରବଣ ଫଳ ପ୍ରାପ୍ତ ହେଉଛନ୍ତି, ଆଉ କ'ଣ କହିବେ? କିନ୍ତୁ ଇଏ 60,000 ଋଷିମାନଙ୍କୁ କୁହାଯାଉଛି, ଏବଂ ଆମମାନଙ୍କ ମଧ୍ୟ କୁହାଯାଉଛି, ଆମମାନଙ୍କ କଥାରେ ଆଗ୍ରହ ପ୍ରକାଶ କରିବା ପାଇଁ ସେଇଟା କୁହାଯାଉଛି। ତେଣୁ ସେମାନେ ଏତି କହିଲେ ଲାଭ କରନ୍ତି, ଏଇଟାକୁ ପ୍ରାପ୍ତ ହେବେ। କ'ଣ ନା, ଯେକୌଣସି ନର, ଯେକୌଣସି ବ୍ୟକ୍ତି ଶୁଣିବ, ଅଖିଳ ଅର୍ଥ ଯାହା ତୁମେ ବାଞ୍ଛନା କରିବ ତାହା ପ୍ରାପ୍ତ ହୋଇଯିବ। ଭଗବାନ କଥା ଶ୍ରବଣ ଏଇଭଳି ଭାବରେ ରହିଛି, ମହାତ୍ମ୍ୟ କ'ଣ ଛୋଟିଆ କଥା ରହିଛି। ସନାତନ ଗୋସ୍ୱାମୀ କହୁଛନ୍ତି, ମୁଁ ଆକୁ ଦେଖୁନାହିଁ, ଟୀକା ଦେଖୁନାହିଁ, ନାଇଁ କି 69ରେ ରହିଛି ଟୀକା ଗୁଡ଼ାକ, ଏସବୁ ଲେଖିଛି, ରାତି ରାତି ପରିଶ୍ରମ କରି ଲେଖିଛି, କାହା ପାଇଁ ଲେଖିଛି ନ କହିବି। ତେଣୁ ଏଠି କୁହାଯାଇଛି, ଏଠି କହୁଛନ୍ତି ଯେ ସର୍ବପୁରୁଷାର୍ଥାନ, ଏଇଟା କହୁଛନ୍ତି ଶ୍ରୀଧର ସ୍ୱାମୀ, ସର୍ବପୁରୁଷାର୍ଥ ପ୍ରାପ୍ତ ହେବେ। ସର୍ବପୁରୁଷାର୍ଥ କରି 4 ପୁରୁଷାର୍ଥ ରହିଛି, ଧର୍ମ, ଅର୍ଥ, କାମ, ମୋକ୍ଷ। ଏ ସାଧାରଣତଃ ଧର୍ମ କରି ଲୋକମାନେ ଭାବନ୍ତି ଏଇ 4 ପୁରୁଷାର୍ଥ, କିନ୍ତୁ ମହାପ୍ରଭୁ ଏଇଟା ଗ୍ରହଣ କଲେ। ମହାପ୍ରଭୁ କହିଲେ ଏଇଟା ଏସବୁ ବାହ୍ୟ, ଏଇଟା ହେଉଛି କ'ଣ କୈତବ ଧର୍ମ, ପ୍ରକୃତ ଧର୍ମ ହେଉଛି, ପ୍ରକୃତ ପୁରୁଷାର୍ଥ ହେଉଛି କୃଷ୍ଣ ପ୍ରେମ। ଏଇ କୃଷ୍ଣ ପ୍ରେମ ସେମାନେ ଲାଭ କରିବେ, ଯେଉଁ କୃଷ୍ଣ ପ୍ରେମ ପାଇଁ ଆମେ ସବୁଦିନେ ପ୍ରାର୍ଥନା କରୁଛେ, ଶୀଘ୍ର କେମିତି କୃଷ୍ଣ ପ୍ରେମ ପ୍ରାପ୍ତ ହେବା, ଏଇ କଥା ଶୁଣିକି କୃଷ୍ଣ ପ୍ରେମ ପ୍ରାପ୍ତ ହେଇଯିବେ ସେମାନେ। ସନାତନ କିମ୍ ଭକ୍ତବ୍ୟମ, କ'ଣ କହିବା? ଯେଉଁମାନେ ସମାସତାନ ତତ୍ତତ୍ ସ୍ୟାଦ ତତ୍ ଏତତ୍ ଲୀଳା ଶ୍ରବଣାଧୀନ ସର୍ବାର୍ଥ ସିଦ୍ଧିଂ ସ୍ୟାଦ ଇତ୍ୟାହ, ଏଇ ଲୀଳା ଶ୍ରବଣ କଲେ ସବୁକିଛି ପ୍ରାପ୍ତ ହେଇଯିବେ। ସେଥିପାଇଁ ଏ ଶ୍ଳୋକଟି କହିଲେ, ବ୍ୟକ୍ତିତ୍ୱର ପ୍ରପଞ୍ଚାତୀତ ଇଦମପି ସର୍ବେଷାମପି ବିଶେଷଣ, ସବୁକିଛି ହେଉଛି ପ୍ରପଞ୍ଚାତୀତ, ଯାହା ସବୁ ଅଘାକୁ ବଦ୍ଧ କଲେ, ଏସବୁ ଯାହା ସବୁ କଲେ, ଏସବୁ ପ୍ରପଞ୍ଚାତୀତ, ସବୁ ଦିବ୍ୟ, କୌଣସି ଭୌତିକ ବସ୍ତୁ ନାହିଁ ଆଧିରେ। ଏବଂ ଏଥିରେ କୁହାଯାଇଛି, ବର୍ତ୍ତମାନ କାଳରେ କୁହାଯାଇଛି, ଏଇଟା ଅତୀତ କାଳରେ କୁହାଯାଇ ନାହିଁ, ଯଦିଓ 5,000 ବର୍ଷ ତଳର କଥା, କିନ୍ତୁ ବର୍ତ୍ତମାନ କାଳରେ କୁହାଗଲା। କାହିଁକି ନା, ବର୍ତ୍ତମାନ କାଳରେ କହିବାର ଉଦ୍ଦେଶ୍ୟ ହେଉଛି, ତତ୍ର ତତ୍ର ପ୍ରଭୃତି ମାତ୍ର ତେଇବ ଅଭିପ୍ରେତା, ଯିଏ ଶ୍ରବଣ କରିବ ତା କଥା ଛାଡ଼ନ୍ତୁ, ଯିଏ ଆରମ୍ଭ କରିଛନ୍ତି ଶ୍ରବଣ କରିବା ପାଇଁ, ଗୋଟିଏ ଅକ୍ଷର ଶୁଣିଛନ୍ତି, ଗୋଟିଏ ଶ୍ଳୋକ ଶୁଣିଛନ୍ତି, ବା ଗୋଟିଏ ଶବ୍ଦ ଶୁଣିଛନ୍ତି, ସେମାନେ ମଧ୍ୟ ଏଇଟା ପ୍ରାପ୍ତ ହେଇଯିବେ, ଆଉ କାହା କଥା କ'ଣ କହିବା? ଦେଖନ୍ତୁ ଭଗବାନ କଥା ଶ୍ରବଣ କେତେ ମହାତ୍ମ୍ୟ ସବୁ ରହିଛି। ଏଇଭଳି ଭାବରେ ଅନ୍ତିମ ଶ୍ଳୋକଟି ଆମେ କହିଦେବା। ଅନ୍ତିମ ଶ୍ଳୋକରେ କହୁଛନ୍ତି, ଏବଂ ଏ ଶ୍ଳୋକଟି ଦୁଇଥର କୁହାଯାଏ, ଏବଂ ବିହାରୈ କୌମାରୈ କୌମାରଂ ଯହତୁ ବ୍ରଜେ ନୀଳାୟନୈ ସେତୁବନ୍ଧୈ ମର୍କଟୋତ୍ପଳନାଦିଭି। ଏ ଶ୍ଳୋକଟି ଦ୍ୱାଦଶ ଅଧ୍ୟାୟରେ ମଧ୍ୟ କୁହାଯାଇଥିଲା ନା କ'ଣ, ବୋଧେ ଆଗରୁ ଆ ପୂର୍ବରୁ କୁହାଯାଇଥିଲା, ଭଗବାନ କୌମାର ଲୀଳାରେ ଏଇଟା କୁହାଯାଇଥିଲା, ଭଗବାନ ଏସବୁ କୁହାଯାଇଛି, ଏଇ ଲୀଳାଟି ଦୁଇଥର କୁହାଯାଇଛି ଏ ଶ୍ଳୋକଟି। ଏଇଭଳି ଭାବରେ ଭଗବାନଙ୍କ ବିହାର ଥିଲା, ଏବଂ ବିହାରେ କୌମାରେ, କୌମାର ବୟସ ସରିଗଲା, ଲୀଳା 5 ଲୀଳା ସରିଗଲା, ଇଏ ଗୋଟିଏ ଏକ୍ସଟ୍ରା ପଡ଼ିଲେ ଯେମିତି ଲିପ୍ ଇୟର୍ ରହିଛି, ସେଇଭଳି ଭାବରେ ଭଗବାନ 5 ଲୀଳା 6ଷ୍ଠ ଆଲୋଚନା ହେଲା, ଏବଂ ବିହାରେ କୌମାରେ କୌମାର ଯେହେତୁ ବ୍ରଜେ, ଭଗବାନ ଏଇଭଳି ଭାବେ ବ୍ରଜରେ ତାଙ୍କର କୁମାର ବୟସକୁ କାଟିଦେଲେ, ଯେହେତୁ କୁମାର ବୟସକୁ କାଟିଦେଲେ ମାନେ ବ୍ୟତୀତ କରିଦେଲେ କୁମାର ବୟସ, ଏଇଭଳି ଭାବେ ଲୀଳାରେ ଏ କିଛି କିଛି ବର୍ଣ୍ଣନା କରାଯାଇଛି। ଏଭଳି ଭାବରେ ଅନେକ ଲୀଳା ରହିଛି, ଅନେକ ଲୀଳା, ନୀଳାୟନୀ, ନୀଳାୟନୀ କହିଲେ ଲୁଚାଛୁପି, ପିଲାମାନେ କହିବେ ଏଇ ଲୁଚିଲିଟା କିଏ, ଏଇଟା କିଏ ମୋତେ ଖୋଜ କେଉଁଠି ଅଛି, ନୀଳାୟନୀ ସେଠି ଥିଲାବେଳେ, ଗୋକୁଳରେ ଥିଲାବେଳେ ସେଇଭଳି ଭାବରେ ନୀଳାୟନୀ କରୁଥିଲେ, ଲୁଚାଛୁପି ଖେଳ ଖେଳୁଥିଲେ। ଆମେ ଶୁଣୁଥିଲେ ଅର୍ଜୁନ ବୃକ୍ଷ ଯେଉଁ ରହିଥିଲା, ଭଗବାନ ଉପାଡ଼ିଲେ ତାକୁ, ଉଦ୍ଧାର କଲେ ନଳକୂପର ମଣିଗ୍ରୀବ, ଏ ଆମେ ଆସନ୍ତା କାର୍ତ୍ତିକ ମାସରେ ସବୁଦିନ ପାଠ କରିବା ନଳକୂପର ମଣିଗ୍ରୀବ, ସେଇ ବିରାଟ ବୃକ୍ଷରେ ବାବା ଲୁଚି ଯାଉଥିଲେ, ତାକୁ ଆଲିଙ୍ଗନ କରୁଥିଲେ, ଲୁଚିକି ରହିଥିଲେ, ଏଇଭଳି ଭାବରେ ତାକୁ କେତେ ଆନନ୍ଦ ପ୍ରଦାନ କରୁଥିଲେ ଭଗବାନ। ସେ ତ ସାଧାରଣ ଭାବେ ସେ ତ ଭଗବାନ ତାକୁ ଡାଇରେକ୍ଟ ସ୍ପର୍ଶ କରୁଥିଲେ, ଆମେ ଖାଲି ଶ୍ରବଣ ମାତ୍ରକେ ସେ ଆନନ୍ଦ ପ୍ରାପ୍ତ ହେବା। ସେ ତାକୁ ଭଗବାନ ତାକୁ ସ୍ପର୍ଶ କରି ଯେଉଁ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ, ଆମେ ଶ୍ରବଣ କରି ମଧ୍ୟ ସେଇ ଆନନ୍ଦ ପ୍ରାପ୍ତ ହୋଇପାରିବା। ଭଗବାନ ହେଉଛନ୍ତି ଅଦ୍ୱୈତ ତତ୍ତ୍ୱ, ସେଥିପାଇଁ କୁହାଯାଇଛି। ଏ ଛୋଟିଆ କଥା ନୁହଁ, ଛୋଟିଆ କଥା ନୁହଁ ଇଏ। ଏଇଭଳି ଭାବରେ ନୀଳାୟ ନେଇ ଏଇଭଳି ଭାବରେ ଅନେକ ସ୍ଥାନରେ ଭଗବାନ ଲୁଚୁଥିଲେ। ଏଇ ଅଘାସୁରକୁ ଯେ ବଧ କଲେ, ସେ ଅଘାସୁର ତାର ଚର୍ମଟି ସେଇଭଳିଆ ରହିଥିଲା ବହୁତ ବର୍ଷ କାଳ। ସେ ଭଗବାନ ଯାଇକି ଖେଳିଲେ, ସେଠି ଖେଳିଲେ ଏ ଚର୍ମଟା, ଯଦିଓ ଗୋଟେ କ'ଣ ଜଣେ ମୃତ ବ୍ୟକ୍ତିର ଶରୀର ଅସ୍ପୃଶ୍ୟ ହୋଇଯିବ, କିନ୍ତୁ ଇଏ ଗୋଟେ ପିକନିକ୍ ସ୍ପଟ୍ ହୋଇଗଲା ତାଙ୍କର। ସେଠି ଯାଇ ଲୁଚାଛୁପି ଖେଳନ୍ତି ସବୁଦିନ, କିଏ ବାଜା ବଜାନ୍ତି, କିଏ ଉପରୁ ଯାଇ ତଳକୁ ପଡ଼ନ୍ତି, ଏଇଭଳି ଭାବରେ ସବୁ ଖେଳୁଥିଲେ। ତା ଦେହରେ ସର୍ବଶରୀର ଭଗବାନଙ୍କ କ୍ରୀଡ଼ାର ସ୍ଥାନ ହୋଇଗଲା। ଏଇଭଳି ଭାବରେ କେତେ ତା ସେ ଲୁଚୁଥିବେ ସେ ଯାଇକିରି ମୋତେ ଖୋଜ। ସେ ଦାନ୍ତ ଗୁଡ଼ା ସବୁ ଥିଲା, ସେଗୁଡ଼ା ସବୁ ଶୃଙ୍ଗ ଭଳିଆ ରହିଥିଲା, ପର୍ବତ ଶୃଙ୍ଗ। ଏଇଭଳି ଭାବ ତା ଭିତରେ କେତେ କ'ଣ ସବୁ ରହିଛି, ତା ଭିତରେ ଯାଇ ଭଗବାନ ସବୁ ପଶିକିରି ଲୁଚିକି ରହୁଥିଲେ। ଏବଂ ତା ଶରୀରରୁ ଗନ୍ଧ ଆସୁନଥିଲା, ସୁଗନ୍ଧି ଆସୁଥିଲା। ଭଗବାନ ଭଗବାନ ସ୍ପର୍ଶ କରିଦେଲେ, ଆମେ ଶୁଣୁଥିଲେ ନା ଯେ ପୁତନା ପୁତନା ଶରୀରରୁ ଖାଲି ଅଗୁରୁ ଗନ୍ଧ ଆସୁଥିଲା, ଯେତେବେଳେ ତାକୁ ଦାହ କରାଯାଉଥିଲା। ନନ୍ଦ ନନ୍ଦ ଆଦି ଯେତେବେଳେ ଆସୁଥିଲେ ସେଥିରୁ ମଥୁରାରୁ ଆସୁଥିଲେ, ସେମାନେ ଭାବୁଥିଲେ ବଳି ମହାରାଜଙ୍କର ସୁତଳ ଲୋକରୁ କିଏ ସୁଗନ୍ଧି ଆସୁଛି, ନା ଇନ୍ଦ୍ରଙ୍କର ସ୍ୱର୍ଗ ଲୋକରୁ ଏ ସୁଗନ୍ଧି ଆସୁଛି, ଭାବୁଥିଲେ। ଜାଣିପାରୁନଥିଲେ ପୁତନାରୁ ଶରୀରରୁ ଏଇଭଳି ଭାବରେ ଆସୁଛି, ଏତେ ସୁଗନ୍ଧମୟ ହୋଇଗଲା ଭଗବାନ କଥା, ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ। ଏବଂ ନୀଳାୟନୀ ସେତୁବନ୍ଧେଇ, ସେତୁବନ୍ଧ ବିଷୟରେ ବର୍ଣ୍ଣନା କରାଯାଇ ନାହିଁ, ଆଉ କେତେ ବର୍ଣ୍ଣନା କରିବେ। କେତେବେଳେ ଯେ ବର୍ଷା ଦିନ ଆସିଗଲେ, ଛୋଟ ଛୋଟ ଝରଣା ନଦୀ ଇତ୍ୟାଦି ମାନଙ୍କରେ ଯେମିତି ଭଗବାନ ସେତୁବନ୍ଧ ବାନ୍ଧିଥିଲେ ଭଗବାନ ରାମଚନ୍ଦ୍ର, ସେଇଭଳି ଭାବରେ ସେତୁବନ୍ଧ ବାନ୍ଧିଥିଲେ, ମାଟି ଫାଟି ଯୁଆଡ଼େ କରି ବାନ୍ଧି ଦେଉଥିଲେ, ଲୀଳା କରୁଥିଲେ। ଏବଂ ମର୍କଟୋତ୍ତୋଳନା ଦେବି, ମର୍କଟ ଯେମିତି ଡିଏଁ, ଯେମିତି ଆମର ହନୁମାନ ଡେଇଁଥିଲେ 100 ଯୋଜନ, ସେହିଭଳି ଭାବରେ ଏମାନେ ମର୍କଟ ଠାରୁ ବଡ଼ ଆଉ ଅଧିକ ଶକ୍ତି ଥିଲା ଆଙ୍କର। ଏଇ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ଭଗବାନ ସବୁ ଡେଉଥିଲେ ମର୍କଟକୁ ଡେଇଁ, ମର୍କଟ ଯେମିତି ଡେଉଥିଲେ ସେମାନେ ମଧ୍ୟ ଡେଉଥିଲେ। ଏମିତି ନୁହଁ ମର୍କଟ ଏଠୁ ଡେଇଁଲେ 5 ଫୁଟ ଡେଇଁ ପଡ଼ିବ, 10 ଫୁଟ ଡେଇଁ ପାରିବ, 20 ଫୁଟ ଡେଇଁ ପାରିବ, କିନ୍ତୁ ଏମାନେ ତା'ଠାରୁ ଅଧିକ ଡେଇଁବେ। ଏମାନେ ଏ ହନୁମାନ ହନୁମାନ ଯାହାଙ୍କର ଶକ୍ତି ପାଇକିରି ଏତେ ସବୁ ଡେଇଁଲେ, ଆଉ ସେମାନଙ୍କ କଥା କ'ଣ କହିବା। ସେମାନେ ଏଇଭଳି ଭାବରେ ଚାଲିଯିବେ, ଡେଇଁ ପଳେଇଯିବେ। ମୁଁ ଆଜି ଚିନ୍ତା କରୁଥିଲି ଆସିଲା ବେଳେ, ସକାଳେ ଏକାଦଶୀ ତିଥିରେ ଯାଇଥିଲି ଆମେ ଗୋବର୍ଦ୍ଧନ, ଆସିଲା ବେଳେ ମୁଁ ଚିନ୍ତା କରୁଥିଲି ଏଇଠି ଯେଉଁ ରହିଛି ବ୍ରିଜ୍ ରହିଛି, ବ୍ରିଜ୍ ସାଇଡ଼୍ରେ ରେଲୱେ ବ୍ରିଜ୍ ରହିଛି, ତା ଦେହରେ ବ୍ରିଜ୍ରେ ଟିକିଏ ରହିଛି ଆଶ୍ରୟ ନେବା ପାଇଁ, ଟିକିଏ ଟିକିଏ ଛାଡ଼ିକିରି, ମାନେ 10 ଫୁଟ 12 ଫୁଟ ଛାଡ଼ିକିରି। ମୁଁ ଚିନ୍ତା କରୁଥିଲି ଯିଏ ବହୁତ ଡେଇଁପାରିବ ସେ ଗୋଟେ ଆଶ୍ରୟରୁ ଆଉ ଗୋଟେ ଆଶ୍ରୟ ଡେଇଁ, ଗୋଟେ ପାଦ ପକାଇଲେ ସେଠି ପଡ଼ିବ, ସେଠି ପଡ଼ିଲେ ସେଠି ପଡ଼ିଲେ ସେଠି ନହେଲେ ହନୁମାନ ଯେଉଁ ନଦୀ ଅଛି ଏ ନଦୀରୁ ଡେଇଁକିରି ଗୋଟେ ପାଦ ପକାଇକି ଆଉ ଗୋଟେ ପାଦ ପକାଇବ, ଆମର ଯେଉଁ ସାଇକ୍ଲୋନ୍ ପକାଇ ପଡ଼ିବ ତାଙ୍କର। ଏଇଭଳି ଭାବରେ ଡେଉଥିଲେ ଏମାନେ ମାର୍କଟ ପ୍ଲବନାଦେବୀ, ପ୍ଲବନ ଉତ୍ପ୍ଲବନ, ମାଙ୍କଡ଼ କ'ଣ ଡେଇଁବ ଭଗବାନଙ୍କ ସାମ୍ନାରେ, ଭଗବାନ ଭକ୍ତମାନଙ୍କ ସାମ୍ନାରେ କେତେ ଶକ୍ତି ରହିଛି ତାଙ୍କର। କିନ୍ତୁ ଏଇଭଳି ଭାବରେ ମର୍କଟ ଏଇଭଳି ଭାବରେ ଆଦିଭି, ଆଦିଭିରେ କହିଲେ କ'ଣ, ଆହୁରି ବହୁତ ଜିନିଷ ଲୀଳା ରହିଛି, ସବୁଟା ବର୍ଣ୍ଣନା କରାଯାଇ ନାହିଁ। ସନାତନ ଗୋସ୍ୱାମୀ କହୁଛନ୍ତି ଆଦିଭି ଶବ୍ଦର ଅର୍ଥ ହେଉଛି, ମୁଁ ଲେଖିନି ବୋଧେ ଏଇଟା, ଆଦିଭି ଲେଖା ହେଇଛି, ଆଦିଭି ହେଉଛି ବ୍ରଜର ଉତ୍କର୍ଷ ଏଠି ବର୍ଣ୍ଣନା କରାଯାଉଛି। ଭଗବାନ ଯେଉଁ ଯେତେ ଲୀଳା ଅଛି ବ୍ରଜଲୀଳାଠୁ ଶ୍ରେଷ୍ଠ ଲୀଳା ଆଉ କିଛି ନାହିଁ। ବହୁତ 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 ମାନେ ବହୁ ବଚନ ଏଇଟା କୁହାଗଲା, ଆଦି ଶବ୍ଦ ବହୁତ ଥର କୁହାଗଲା, କାହିଁକି ନା କନ୍ଦୁକ ବଲ୍ ଖେଳୁଥିଲେ ଉତ୍କ୍ଷେପଳା ଦିନି ବି, ବଲ୍ ଖେଳ କଥା କୁହା ମଧ୍ୟ କୁହାଯାଇଛି। ଏଇଭଳି ଭାବରେ ଅନେକ ଲୀଳା ଭଗବାନଙ୍କ ହୋଇଗଲା, କିନ୍ତୁ ଆମର ସମୟ ବହୁତ ଅଧିକା ହୋଇଗଲା ଆଜି। ଯାହା ବି ହଉ, ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌର ଭକ୍ତ କି, ଗୋପୀମାନନ୍ଦେ।